ओम नमो भगवते वासुदेवाय।
ओम नमो भगवते वासुदेवाय।
श्रीमद भगवत गीतार द्वितीय अध्यायरु आम श्रवण करुले आत्मार स्वरूप वास्तविति को भगवान अर्जुन को बुझाउछन्ति जे किभळि से अपरिमेय तस्मा युद्धस्व भारत भरत वंश तुम युद्ध कर। ये आत्मा एत सूक्ष्म तार स्थित को जानवा केवल अनुभव विषय किभल अनुभव करा जो जहाँ प्रभुपाजी महाराज गतकाल रचना करते चेतना द्वारा केवल अनुभव करा कराह आत्मा गोटे जिनस रही चेतना द्वारा केवल जाणीहब आत्मानुशीलन ଯେଉଁଟାକୁ ମୁଁ ସ୍ୱନୁଭବ କହୁଥିଲି ପ୍ରକୃତରେ ତାର ଯେଉଁ ବୈଦିକ ଟର୍ମ ଯେଉଁଟା ଆତ୍ମାନୁଭୂତି ପ୍ରଭା ସେଲ୍ଫ ରିଆଲାଇଜେସନ୍ ଆତ୍ମାନୁଭୂତି ଆତ୍ମା ନିକଟରୁ କିଭଳି ବୁଦ୍ଧିକୁ ଶୁଦ୍ଧ ବୁଦ୍ଧି ଆସୁଛି ଆତ୍ମା ଆତ୍ମା ଦ୍ୱାରା କିଭଳି ମନ ପରିଚାଳିତ ହେଉଛି ଆତ୍ମା ଦ୍ୱାରା କିଭଳି ଇନ୍ଦ୍ରିୟ ପରିଚାଳିତ ହେଉଛି ଆତ୍ମା କିଭଳି ଏ ସମସ୍ତଙ୍କୁ ନେଇ ପରମାତ୍ମା ସହିତ ଯୁକ୍ତ କରାଉଛି ଜଣେ ଆତ୍ମା ଆତ୍ମାନୁଭୂତି ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ଆତ୍ମା ଦ୍ୱାରା ପରିଚାଳିତ ଶୁଦ୍ଧ ଆତ୍ମାର ଯେଉଁ ଜଡ଼ବୃତ୍ତିଟା ରହିଛି ଆତ୍ମା ତ ଶୁଦ୍ଧ ତାପରେ ଆବରଣଟା ରହିଯାଇଛି ଯେଭଳି ଭକ୍ତିଟା ଶୁଦ୍ଧ ସକାମ ବ୍ୟକ୍ତି କଲାବେଳେ ତାକୁ ସକାମ ଭକ୍ତି ବୋଲି କୁହାଯାଉଛି ରାଜସିକ ଭକ୍ତି ରାଜସିକ ବ୍ୟକ୍ତି ଭକ୍ତି କଲେ ତାକୁ ରାଜସିକ ଭକ୍ତି କୁହାଯାଉଛି କିନ୍ତୁ ଭକ୍ତି ଶୁଦ୍ଧ କର୍ତ୍ତାକୁ ନେଇକି ତାକୁ ଉପାଧିଟା ଦିଆଯାଉଛି ସେଭଳି ଆତ୍ମା ଶୁଦ୍ଧ କିନ୍ତୁ ଆତ୍ମା ଉପରେ ଯେଉଁ ଜଡ଼ାଭିନିବେଶ ରହିଯାଇଛି ଅନାଦି କାଳରୁ ସେଥିପାଇଁ ବ୍ୟକ୍ତି ଜଣେ ପ୍ରଶ୍ନ କରିବ ନା ଠିକ ଅଛି ଆପଣ ଯାହା କହୁଛନ୍ତି ଶରୀରଟା ହେଲା ଜଡ଼ ଯାହା ପ୍ରଭୁପାଜୀ ମହାରାଜ କହିଲେ ଶରୀର ପାଇଁ ଏତେ ଆବଶ୍ୟକ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ଶରୀର ପାଇଁ ଏତେ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ ଶରୀରଟା ସେ ଯେଉଁଦିନ ହେଲେ ବିନାଶ ହେବ ବିନାଶୀଳ ନଷ୍ଟ ହେବ ଆଉ ଶରୀର ମେଣ୍ଟେନାନ୍ସଟା ଶରୀରର ଯେଉଁ ଦାୟିତ୍ୱଟାକୁ ଏଇଟା କର୍ମାନ ହିସାବରେ ମିଳିଛି ମଣିଷ ସିନା ଗୋଟେ ବହୁତ ବ୍ୟସ୍ତ ରହୁଛି କ'ଣ କରାଯିବ ମଣିଷକୁ ତ ସେମିତି ସୃଷ୍ଟି କରାହେଇଛି ଇତର ପ୍ରାଣୀମାନେ ସେମିତି ନୁହନ୍ତି ଗୋଟେ ଇତର ପ୍ରାଣୀ ଏ ପଶୁ ପକ୍ଷୀ ମାଛ ଦେଖ ଏତେ ପଶୁ ପକ୍ଷୀ ତାଙ୍କର କ'ଣ ତାଙ୍କର ଜନ୍ମ କରିବା ପାଇଁ ହସ୍ପିଟାଲ ଦରକାର ନା ଆମର ଗୋଟେ ପିଲାଟା ଜନ୍ମ କଲା ତାକୁ ଏ ମେଡ଼ିସିନ ଖା ସେ ମାଆଟାକୁ ଏ ଔଷଧ ଦେ ତାକୁ ପଶୁ ଦେଖ ଏ ଯେଉଁ ବାଘ ହଉ ହାତୀ ହଉ ସେ ଯେଉଁ ଜଙ୍ଗଲରେ ପିଲା ଜନ୍ମ କରୁଛନ୍ତି ତାଙ୍କର କ'ଣ ଅଛି ମୁଁ ସେ ମତ୍ସ୍ୟମାନଙ୍କୁ ଚିନ୍ତା କରୁଥିଲେ ଯେ ମାଛଗୁଡ଼ା ଏଇ ପୋଖରୀରେ ଆମର ଅଛନ୍ତି ତୁମର ଛୁଆଟା ଜନ୍ମ କଲେ କ'ଣ କ'ଣ କରାଯିବ ବୋଲି ଛୁଆଟା ଜନ୍ମ ହେଲେ କ'ଣ କ୍ଷୀର ଦିଆହବ ପକ୍ଷୀଟା କ'ଣ କରୁଛି ପକ୍ଷୀଟା ଯେଉଁ ଛୋଟ ଛୋଟ ପକ୍ଷୀଟା ସେ କ'ଣ କରୁଛି ତା ଚଞ୍ଚୁଟା ବାହାର କରିକି ଖାଉଛି ମାଛଟା କ'ଣ ଖାଇବାକୁ ଦେଉଛି ହଁ ତା ମା ମାଛଟା କ'ଣ ମାଛକୁ ଖାଇବାକୁ ଦେଉଛି କ୍ଷୀର ଦେଉଛି ଆଉ ଖାଇବାକୁ ଦେଉଛି ସେଠି ଏଡ଼ି ଏଡ଼ି ଅର୍ଡ଼ର ସେ କେମିତି ବଞ୍ଚୁଛନ୍ତି ତୁ ଚିନ୍ତା କରୁଛୁ କେବେ ଏତିକି ଦୌଡ଼ ଦେଖୁନା ଏଡ଼ି ଏଡ଼ି ଅର୍ଡ଼ ମାଛଗୁଡ଼ା ସେ ପ୍ରଥମ ଟିକ 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 ବୁଲୁନାହାନ୍ତି କିନ୍ତୁ ସେ ଜଳର ସୃଷ୍ଟି ହେଉଛନ୍ତି ଜଳ ଦ୍ୱାରା ହିଁ ସେ ବଞ୍ଚି ଯାଉଛନ୍ତି ତା ପାଇଁ ତା ମାର କିଛି ପ୍ରୟାସ ନାହିଁ ଶରୀର ପାଇଁ ଯେତେ ପ୍ରକାର ଶରୀର ଗଢ଼ା ଯାଇଛି ମନେ ରଖିବା ଦରକାର ଗୁରୁଦେବ ସେ କଥା କୁହନ୍ତି ଶରଦା ଯାହା କୃଷ୍ଣ ନେବେ ସେ ଶରୀର ପାଇଁ କିଛି ତୁମର ଶରୀର ଯାହା କର୍ମାନ ହିସାବରେ ସୁଖ ତ ଗୋଟେ ଆଲଟମେଣ୍ଟ ହେଇକି ରହିଛି ତୁମକୁ ଆଉ ଆଗକୁ ଯେହେତୁ ଶରୀରଟା ରହିଛି ଇନ୍ଦ୍ରିୟ ରହିଛି ତୁମେ ବସିପାରିବ ନାହିଁ କିଛି କର୍ମ କରିବ ତେଣୁ ସତ୍କର୍ମ କଲେ ପୁଣ୍ୟ ଫଳ ମିଳିବ ଆଉ ସତ୍କର୍ମ କଲେ ପାପ ଫଳ ମିଳିବ ଆଉ ଶରୀର ଦ୍ୱାରା ଯଦି ଭକ୍ତି କଲ ଶୁଦ୍ଧ ଭକ୍ତି ପ୍ରାପ୍ତ ହେଇକି ସଂସାରରୁ ଉଦ୍ଧାର ପାଇବ କିନ୍ତୁ ଯେହେତୁ ଇନ୍ଦ୍ରିୟ ଅଛନ୍ତି ଶରୀରରେ ସେ ବସେଇଦେବେ ଶରୀରଟା ଆମ ପାଇଁ ଯେ ସବୁକିଛିଟା ନୁହେଁ ଶରୀର ଏଇଥିପାଇଁ ଆମ ପାଇଁ ଗୁରୁତ୍ୱ ଯେହେତୁ ଏଥିରେ ଆମେ କୃଷ୍ଣଙ୍କୁ ପ୍ରାପ୍ତ ହେବା ତା ନୁହେଁ ଯେ ପ୍ରଭୁପାଦ ଯେଉଁଟାକୁ ଆମର ଇଂଲିଶ ଟ୍ରାନ୍ସଲେସନ୍ କରନ୍ତି ନା ବଡିଲି କନସେପ୍ସନ୍ ଅଫ୍ ଲାଇଫ୍ ବା ଶାରୀରିକ ଚେତନା ସବୁବେଳେ ଦେହ ଦୈହିକ ବସ୍ତୁରେ ମୋ ପିଲା ଛୁଆ ଘର ଦ୍ୱାର ସଂସାର ଏସବୁ ଏ ଚେତନା ଭଲ ନାହିଁ ବିଶେଷ କରି ଯେଉଁମାନେ ଭଗବାନଙ୍କର ଭକ୍ତ ହେଉଛନ୍ତି ବହୁତ ବୁଦ୍ଧିମାନ ଲୋକ ଭଗବାନଙ୍କର ଭକ୍ତ ହୁଅନ୍ତି। ଭକ୍ତ ଯଦି ଏତେ ଚିନ୍ତା କରିବ, ଭକ୍ତ ଯଦି ସେ ଭଗବାନ କେତେବେଳେ ଚିନ୍ତା କରିବ, ତାର ଯଦି ସମସ୍ୟା କଥା ମୁଣ୍ଡରେ ରହିଲା, ମୋ ଘର ଏମିତି ହେଲା, ମୋର ପୁଅ ଏମିତି ହେଲା, ତ ମୁଣ୍ଡରେ ଭଗବାନ କେତେବେଳେ ରହିଲେ, ତୁମେ ଜପ କରିବ କୋଉ କଥାଟା ମନେ ପଡ଼ିବ, ଯୋଉଟା ତୁମର ଚିନ୍ତାଟା ରହିଲା ସେ କଥାଟା ମନେ ପଡ଼ିବ। ଯାହା ଚିନ୍ତା ରହୁଛି, ସୁଖର ଚିନ୍ତା ରହିଲେ ସୁଖ କଥା ମନେ ପଡ଼ିବ, ଦୁଃଖର ଚିନ୍ତା ରହିଲେ ଦୁଃଖ କଥା ମନେ ପଡ଼ିବ। ଏଇଟା ନୁହେଁ, ଏଇଟା ଜପଟା ଗୋଟେ ଯୋଗଟା, ଗୋଟେ ଭକ୍ତି ଯୋଗଟା ନା। ଜପ ମାଧ୍ୟମରେ ଆମେ କ'ଣ କରୁଛେ, ନାମ ମାଧ୍ୟମରେ ଭଗବାନ ସହିତ ଯୁକ୍ତ ହେବା। ତୋ ମନରେ ସୁଖ ଚିନ୍ତାଟା ରହିଛି, ଗୋଟେ ଭଲ ଖାଇ ଭଲ ପିନ୍ଧିବି, ଏଇଟା ହେଲା ସେଇଟା ହେଲା, ଗୋଟେ ପଇସା ଆଣିବାର ଅଛି, ଏଇଟା କରିବାର, ସେ ଚିନ୍ତାଟା ଆସିବ। ମନଟା ଗୋଟେ ନା, ମନଟାକୁ 10ଟା କାମରେ ତୁମେ ଲଗେଇ ପାରିବନି, ମନଟା ତାର ଅବଜର୍ଭ କରିନି, ସେ ଚିନ୍ତାଟା କରିନି, ମୋର ଦୁଃଖ ହେଇଗଲା, ମୋର ଏମିତି ଲସ୍ ହେଇଗଲା, ମୋର ଏମିତି ଅସୁବିଧା ହେଇଗଲା, ସେ ଜପ କଲାବେଳେ ସେଇଟା ଆସିବ। ଯଦି ସେଇଟା ନ ଆସୁଛି, ତୁମେ ଜବରଦସ୍ତି ଭାବୁଛ ମୁଁ ତାକୁ ଆଭଏଡ଼ କରିକି ମୁଁ ହରେ କୃଷ୍ଣ କହି ଚାଲିଯିବି, କିନ୍ତୁ ମୋର ସେ ରିସିଭ୍ କରୁନଥିବ କିଛି, କିନ୍ତୁ ଗୋଟେ ଛୁଆର ପାଠ ପଢ଼ିବାର ମନ ନାହିଁ, ତାକୁ ଜବରଦସ୍ତି ମାଷ୍ଟର ବସେଇଦେବ, ହେଲେ ସେଟାକୁ ସେ ଯେମିତି କରୁଥିବ, ନା ଲେଖା ଲେଖିକି ଖାଲି ଅନୁଥିବ, କିନ୍ତୁ ସମୟ କାମ ସେଲାମ ପଳେଇବ। ସେଟା ତୁମର ଯେତେବେଳେ ବହୁତ ଚିନ୍ତାଗ୍ରସ୍ତ ରହିବ, କିନ୍ତୁ ତୁମେ ଗୋଟେ ମେକାନିକାଲ ହାବିଟ କିଛି କରିଦେଇଛ, ମୁଁ ସୋଣମାଳ ଜପ କରିବି, ଚଷର ଜପ କରିବି, ଏମିତି ଜପ କରିବି, ସେମିତି ଜପ କରିବି, କରିଦେଇଛ, ସେଟା ଗୋଟେ ମେକାନିକାଲ ତୁମେ କରିଦେଇ ପଳେଇଗଲ, ତାର ଇଫେକ୍ଟ କିଛି ତୁମ ହୃଦୟ ଭିତରେ ପଶିବନି, କାରଣ ତୁମ ମାଇଣ୍ଡ ରିସିଭ୍ କିଛି କରୁନି ନା, ମନଟା ତୁମେ କୋପରେଟ କରୁନି, ରିସିଭ୍ କିଛି କରୁନି, କାରଣ ସେ ସୁଖ ଦୁଃଖରେ ଗୋଟେ ମଜିକି ରହିଯାଇଛି, ତୁମେ ଆବଷ୍ଟ୍ରାକ୍ଟ କରି ତାକୁ କିଛି କାମ କରିପାରିବନି। ସବୁଥିରେ ମନଟା ରଖା ହେଲା, ଯୋଗ ସିଷ୍ଟମଟା ପୁରା ମନଟା ରହିଲା, ସବୁ ବଡ଼ ଜିନିଷଟା ଆଉ ଟୋଟାଲ ଯୋଗ ସିଷ୍ଟମଟା ମନ ଉପରେ ନିର୍ଭର କରୁଛି ନା, ଆଉ ମନଟାକୁ ନିର୍ମଳ ରଖିବାକୁ ପଡ଼ିବ, ମନରେ ରାଗଦ୍ୱେଷ ରହିବନି, ସୁଖ ଦୁଃଖରେ ଚିନ୍ତା ରହିବନି, ତାହେଲେ ଯେଉଁ ଭଗବାନଙ୍କର ନାମ କରିବା, ନାମର ସ୍ୱରୂପ ହଉ ଚିନ୍ତା ଆସିବ, ନହେଲେ ଭଗବାନଙ୍କର ସ୍ୱରୂପ ଚିନ୍ତା ଆସିବ, ନହେଲେ ନିଜର ସ୍ୱରୂପ ଚିନ୍ତା ଆସିବ, ତିନିଟା ଭିତରେ ଗୋଟା ଆସେ, ଯେ ପ୍ରଭୁ ମୁଁ ଏଇଭଳିଆ ଦିନ ଲୋକ, ଦୁଃଖୀ ଲୋକ, ବା ମୁଁ ଏଇଭଳି ପାପି, ବା ମୁଁ ଏଇଭଳି କାମନା ମୋର, ନିଜର ବିଷୟରେ ଚିନ୍ତା ଆସିବ ନା, ଭଗବାନଙ୍କ ବିଷୟରେ ଚିନ୍ତା ଆସିବ ନା, ନାମ ବିଷୟରେ ଚିନ୍ତା ଆସିବ, ତ ମନ ଏଦିନ ନିର୍ମଳ ନାହିଁ, କିଛି ହେବନି, ଖାଲି ଘାଣ୍ଟି ଗୋଳେଇ ହେଇକି ମାନେ ଗୋଟେ କେମିତି ଘରେ ହରିଷ୍ଣ ହରିଷ୍ଣ କହିଦେଇକି ବାସ କ'ଣ କରିବା, ମନ ତ ଗୋଟେ, ମନଟା 10ଟା 5ଟା ମନ ନୁହେଁ ନା। ଆମର ଆମେ ଯେଉଁ ସବୁ ଜିନିଷକୁ ଆମେ ଅଲଗା ଯେତେ ଯୋଗ ରହିଲା ସେଠି ମନ ଉପରେ ତାଙ୍କର ହଟ ଯୋଗବାଲା କାହା ଉପରେ ବେଶୀ ଷ୍ଟ୍ରେସ୍ ଦେବେ, ମନ ଉପରେ ଅଲଗା ସମସ୍ତେ ମନ ଉପରେ ଦେଉଛନ୍ତି, ଆମର ମନଟା କଥାରେ ଭୁଲି ଯାଉଛି, ଆମେ ଭାବୁଛେ ନା ମନ କ'ଣ ହଉ, ଆରେ ମନଟାକୁ ବୁଝିବାକୁ ପଡ଼ିବ, ଆମେ ବି ସେ ମନ ପାଇଁ ହିଁ, ମନର ସଂଯମତା ପାଇଁ ଆମେ କାମ କରୁଛେ, କିନ୍ତୁ ସେମାନେ ଆର୍ଟିଫିସିଆଲ କରୁଛନ୍ତି, ଆମେ ନେଚୁରାଲ ୱେରେ କରୁଛେ। ମନର ପ୍ରଭୁକୁ ଆମେ କୃଷ୍ଣଙ୍କର ସେବା, କୃଷ୍ଣଙ୍କର ଚିନ୍ତନ, କୃଷ୍ଣଙ୍କର ନାମ, ଏଟା ନେଚୁରାଲ ୱେ, କିନ୍ତୁ ଲକ୍ଷ୍ୟଟା ସେଇଟା, ଆମେ ଏମିତି ଖାଲି କରୁଥିବା କିନ୍ତୁ ମନ କୁଆଡ଼େ ନଥିବ, ଓଡ଼ିଆ ସେ ବୁଢ଼ୀମାନେ ସବୁ କୁହନ୍ତି, ସେ ମନର ନାହିଁ କି ମାଳାର ନାହିଁ, ତୁ ଭଜି ଭଜି ତୁ ପାଇବୁ କାହିଁ, ମନରେ ଅଛି ତ ମାଳାରେ ଅଛି, ଭଜି ଭଜି ତୁ ପାଇବୁ କିଛି, ଗୁଡ଼ାକ ଗାଁ ଲୋକଗୁଡ଼ା ଭଲ ଭଲ କଥା କୁହନ୍ତି ନା, ତୋର ମନର ନାହିଁ କି ମାଳାର ନାହିଁ, ଆଉ ଜପୁଥିବ କ'ଣ ବୁଝି କରିଥିଲେ ଭାବିଲୁ, କ'ଣ ମାଳ, ମନର ମାଳ, ମନର କୃଷ୍ଣ, ମନର ଚିନ୍ତା ହରେକୃଷ୍ଣ ନାହିଁ କି ମାଳାର ନାହିଁ, କିନ୍ତୁ ଭଜନ ଚାଲିଛି, ହରେକୃଷ୍ଣ ହରେକୃଷ୍ଣ କଟକ ମାଳା, ଆଗ ପଛ ଆଗ ପଛ ଆଗ ପଛ ମାଳା ବିରକ୍ତ ହେଇଗଲାଣି, ମାଳା ବି ମନ ନାହିଁ, ଆଉ ମନରେ ବି ନାହିଁ, ଆଉ ଭୋଜିଲେ କ'ଣ ହବ, ମନରେ ଅଛି ତ ମାଳାରେ ଅଛି, ସେ କାମ ଗୁଡ଼ାକ ସବୁ ଭଲ ଭଲ ଓଡ଼ିଆ ଓଡ଼ିଆ ଜିନିଷ ଗୁଡ଼ାକ ଆମର ପୁରା ସବୁ ପୁରାଣିକ, ଆଉ ସବୁ ଏଇ କଥା ଶୁଣନ୍ତି, ତା ଉପରେ ସବୁ ପର୍ଯ୍ୟବେଶ ଥିଲା, ଆଉ ଢଗ ଢଗଳି ଗୁଡ଼ାକ ଭଲ ଥିଲା, ଆମେ ଏମିତି ଯେମିତି ସେମିତି ଗୋଟେ କରିକି ଜପ ସପ କରିକି କୁହନ୍ତି ଠେଲି ପେଲି ଗୋଟେ କ'ଣ କାମ ଚାଲିବ, ସେ ନୁହେଁ। ତେଣୁ କଥା ପଡ଼ିଛି, ସେ ଯେଉଁ ଶରୀରଟା ରହୁଛି, ଆତ୍ମାଟା ଯେଉଁ ରହୁଛି, ଆତ୍ମାର ନିତ୍ୟ ସ୍ଥାୟିତ୍ୱ ବିଷୟରେ ଭଗବାନ ଯେଉଁ କହୁଛନ୍ତି, ଆତ୍ମା ମନ ଇନ୍ଦ୍ରିୟ, ତେଣୁ ଏ ଯେଉଁ ଆତ୍ମାନୁଭୂତି, ଏଇ କଥାଟା ପଡ଼ିଥିଲା, ଆତ୍ମାନୁଭୂତି ସମ୍ପନ୍ନ ବ୍ୟକ୍ତିମାନଙ୍କର ସବୁ ସୋର୍ସଟା କାହାକୁ ଦୂର ଆସୁଛି, ପରମାତ୍ମାଙ୍କ ପାଖରୁ ଶୁଦ୍ଧ ଆତ୍ମା ଦେଇ ସବୁ ଜିନିଷଟା ଆସୁଛି, ତାଙ୍କ ରିଆଲାଇଜେସନଟା ହେଉଛି ପରଫେକ୍ଟ। ଆମର କ'ଣ, ଆମ ପାଖରୁ ଆମର ସେ ଆତ୍ମାକୁ ଦୂର ଆସିଲେ ଆମ ଆତ୍ମାଟା କ'ଣ ଈଶ୍ୱରର ଚେତନାରେ ରହିଯାଇଛି, ସେଥିପାଇଁ ଆମେ ବେଳେବେଳେ ଯାହା ଭାବୁଛେ, ଭଗବାନ କହିଲେ ନା ମନରୁ ଆସିଲା ନା କ'ଣ, ମୋର ଇଚ୍ଛା ହେଉଛି ଏଇଟା କରିଦେଲେ ଠିକ୍ ହେବ କି, ସେଇଟା କାହାର ଆମେ କନଫର୍ମେସନ କିଛି ନାହିଁ, ସେଟା ମନରୁ ଆସୁଛି କିଏ ଏଟା ଭଗବାନ ବୁଦ୍ଧିରୁ ଆସୁଛି, କିଏ ଏଟା ଆତ୍ମାରୁ ଆସୁଛି, କି ପରମାତ୍ମା ଦଉଛନ୍ତି, କିଛି ଗୋଟେ ଯଦି ପଦକ୍ଷେପ ଜାଣିପାରିବେ। ସେଥିରେ ଭଗବାନ ଏଠି ସେ କଥା କହୁଛନ୍ତି ଅପରିମେୟମ, ବହୁତ ସୂକ୍ଷ୍ମ ଜିନିଷ ଆତ୍ମା, ଏ ଆତ୍ମାର ଯୋଉ ସ୍ଥିତି ତାକୁ ବ୍ୟାଖ୍ୟା କରିବା ଦର୍ଶନ। କାରଣ ଯୁକ୍ତି କଲେ ସେ ଯେମିତି ଖାଲି ପଚାରୁଛି, କାରଣ ଆତ୍ମାଟା ସେ ଯୋଉ କ'ଣ ଅପରେସନ ହେଇଯାଉଛି, ସେ ହାର୍ଟରେ ଯଦି ଆତ୍ମାଟା ରହୁଛି ତାହେଲେ ଅପରେସନ ତ ହେଇଯାଉଛି, ଆତ୍ମାଟା କୁଆଡ଼େ ଯାଉଛି। ଏ ତୁମେ ଏଇଟା ଏଇଗୁଡ଼ା କ'ଣ ତୁମର ମୁଣ୍ଡରେ ଏଇଟା ଏତିକି ପ୍ରଶ୍ନ ନାହିଁ ଭୂତଟାକୁ? ଯଦି ଆତ୍ମା ସବୁଆଡ଼େ ଚେତନଶୀଳ କରାଇପାରୁଛି ତାହେଲେ ତୁମେ ତାହେଲେ ହାର୍ଟ ଅପରେସନ କରି ଆତ୍ମା କ'ଣ ଜାଣିପାରୁନି? ଆସିଲା ମୋତେ ଅପରେସନ କରିବା ନାହିଁ, ଏଇ ବ୍ୟକ୍ତିଟା ଶରୀରଟାକୁ ଅପରେସନ କରିବ, ଆତ୍ମା ପଳେଇ ପାରିବନି, ହାତକୁ ପଳେଇ ପାରିବେ ନା ମୁଣ୍ଡକୁ ପଳେଇ ପାରିବେନି? ଭୂତଟା ଗୋଟେ ଭୂତଟା ଗୁଣିଆ ଡାଳିଲେ ଭୂତଟା ପଳେଇ ଯାଉଛି କୁଆଡ଼େ, ଏଇ ବାର ବାହାରି ପଳଉଛି, ପୁଣି ଗୁଣିଆ ପଡ଼ିଲେ ସେ ପଳେଇ ଆସୁଛି। ଏଇ ଚେତନା ଆତ୍ମାଟା କ'ଣ, ତୁମେ ତ ହାର୍ଟ ଅପରେସନ କରୁଛ, ଆତ୍ମା କ'ଣ କିଡ଼ନୀ ରହିପାରିବନି ନା ଆଉ କେଉଁଠି ରହିପାରିବନି? ଏଇଟା ଚେତନ ଜିନିଷଟା ତ କ'ଣ ତୁମେ ରିଏଲାଇଜ୍ କିଛି କରିପାରିବ? ଚେତନ ଜିନିଷଟା ତ କୌଣସି ହିସାବରେ ତାକୁ କିଛି ବୁଝିପାରିବନି। ସେଥିପାଇଁ ସେ କହିଲେ ଅପରିମେୟ ଆଶ୍ଚର୍ଯ୍ୟବତ, ଏଇଟା ଆଶ୍ଚର୍ଯ୍ୟ ଜିନିଷଟା ତୁମେ କ'ଣ କେମିତି ଚାଲିଛି, ତୁମେ ଏଥିରେ କିଛି ଆଡ଼ ଭକ୍ତିରେ ସବୁ ଜିନିଷ ହେଉଛି ଆଶ୍ଚର୍ଯ୍ୟ ବାସ। ଏଇଟା ମାନନୀୟ ଜିନିଷଟା ତୁମେ କହିଲେ ମାନ୍ୟ ଯଦି କିଛି ପାଇବ ନହେଲେ କିଛି ପାଇବନି କି ବୁଝିପାରିବନି, ଏଇଟା ରିଭିଲିଂ ଜିନିଷଟା ଗୁଡ଼ାକ ତୁମେ କ'ଣ କେତେ ଯୁକ୍ତି ଯୁକ୍ତି କଲେ ବା ଆଧୁନିକ ଦୃଷ୍ଟିରୁ ତୁମେ ଯୁକ୍ତି କରିବ ତାର କଣ୍ଟ୍ରାକ୍ଟ କଲେ ବି ଜଣେ ଆଡମିଟ୍ କରିପାରେ ନ କରିପାରେ? ସବୁ ତ ବାସ୍ତବ ଦୃଷ୍ଟିରୁ ସବୁ ଜିନିଷ ଦେଖି ହବନି, ସବୁ ଜିନିଷ ତୁମେ କିଛି କିଛି ତୁମେ କଳନା କରିପାରିବ। ତୁମେ ଯଦି ଏତେ ଜଣେ ଯଦି ଏତେ ସେ ଚିନ୍ତା କରୁଛି, ସେ ଚିନ୍ତା କରୁନି, ଖାଲି ଏତିକି ଚିନ୍ତା କରିବା ଦରକାର ଯେ ଗୋଟେ ସ୍ୱରଟାକୁ ଯେ ତିଆରି କରିଛି ତା ଫର୍ମାଟ୍ଟା ତୁମେ ଦେଖ, ସ୍ୱରଟା ଯେଉଁ ତିଆରି ହେଇଛି ତା ଫର୍ମାଟ୍ଟା ତୁମେ ଦେଖ, କୋଉ ବୈଜ୍ଞାନିକଟା କୋଉ ମଣିଷଟା ତିଆରି କରିଛି ଏଟାକୁ, ତାକୁ କପି କରି ସଂସାର ସବୁ ଜିନିଷ ତିଆରି ହେଉଛି। ତୁମେ ଯଦି ଯେ ଫ୍ଲାଇଟ୍ ତିଆରି ହେଲା, କେମିତି ଫ୍ଲାଇଟ୍ ତିଆରି ହେଲା ବାବୁ? ଫ୍ଲାଇଟ୍ ଯୋଉ ତିଆରି ହେଲା କାହାକୁ ଦେଖିକି ତିଆରି ହେଇଛି? ପକ୍ଷୀକି ଦେଖିକି ନା, ଆଉ ପକ୍ଷୀଟା ଉଡୁଛି ନା ସେ ଫ୍ଲାଇଟ୍ରେ, ତାକୁ ସେମିତି ତିଆରି କରାହେଲା। କାହା ସୃଷ୍ଟିରୁ ତିଆରି ମଣିଷ ଆଜି ତିଆରି କରୁଛି ସବୁ ଜିନିଷ, ଯାହା ଆଜି ତିଆରି କରୁଛି ସବୁ ଭଗବାନଙ୍କର ସୃଷ୍ଟିକୁ କପି କରି କରୁଛି। ସେ ଯୋଉ ଫ୍ଲାଇଟ୍ ଚଲେଇବା ପୂର୍ବରୁ ଦେଖିବ ସେ ତ ଯୋଉ, କାରଣ ପକ୍ଷୀ କ'ଣ କରିବ, ସେ ତ ଉଡ଼ିବ, ସେଟା ଖୋଲିବ, ପୁଣି ତେଲ ତାର ଓହ୍ଲେଇବ, ସେ ସଙ୍କୁଚିତ କରିବ, ପାଦଟାକୁ ଟେକିବ, ଉଡ଼ିବ, ସେ ପାଦଟାକୁ ଟେକିଦେବ, ଟେକିଯିବ। ଫ୍ଲାଇଟ୍ଟା ସେମିତି କରନ୍ତି ନା ସେମାନେ? ଆଉ ସେ ଆଗେ ଟେଷ୍ଟ କରିବେ, ଆଉ ଘୁଁ ଘୁଁ କରି ଦେଖିବେ ତାର ସେଇଟା ସବୁ ରହିଛି, ତାର କ'ଣ ଏଇଟା ତାର ଅଏଲ୍ ପ୍ରେସର ଦ୍ୱାରା ସେଇଟା ସବୁ କାମ ହେଉଛି, ଆଉ ସେଗୁଡ଼ା ସେ ଦେଖିବେ ଆଉ ସେଇଟା ତା କାମ କରୁଛି କି ନା, ନ ଓହ୍ଲେଇଲେ ଓହ୍ଲେଇ ପାରିବ, ନ ଓହ୍ଲେଇ ପଡ଼ିଲା ବାଡ଼େଇ ହେଇଯିବ, ଆଉ ଉପରୁ ଉଠିଗଲା ଯେମିତି ଚଢ଼େଇଟା ଉପରୁ ଉଠିଗଲା, କ'ଣ ଗୋଟେ ଗୋଟାକୁ ଜାକି ଦେଉଛି, ସେ ସେଇଟା ଉପରୁ ଉଠିବ ତା ଭିତରେ ଭର୍ତ୍ତି କରିଦେବ। ଏ ଆଇଡିଆରେ କେଉଁଠୁ ଆଇଲା? ଯାହା ମଣିଷ ସବୁ ତିଆରି କରୁଛି ଭଗବାନଙ୍କ ସୃଷ୍ଟିରୁ ନା? ଆଉ ମଣିଷର ଗୋଟେ ଦେଖୁନ, ମଣିଷର ଗୋଟେ ତୁମେ ତୁମ ହାଡ଼ ଦେଖୁନ, କେତେ ପ୍ରକାର ଜଏଣ୍ଟ କୋଉଠି କ'ଣ କିଏ ଗୋଟେ କେମିତି ସୃଷ୍ଟି, ଗୋଟେ ଅଦ୍ଭୁତ ରକମର କେତେ ପ୍ରକାର କେଶ ମୁଣ୍ଡ କପାଳ କୁଆଡ଼େ କ'ଣ ଦେଇ କେତେ ପ୍ରକାର, ମାନେ କମ୍ପ୍ୟୁଟରଟା ତ କମ୍ପ୍ୟୁଟରଟା ଦେଖୁନା, ଯେମିତି କମ୍ପ୍ୟୁଟରଟା ସେ ଯେଉଁ କମ୍ପ୍ୟୁଟରଟା ତିଆରି କରୁଛି, ଯାହା କରୁଛି, ଏସବୁ ମଣିଷ ଭିତରୁ ସବୁ ତିଆରି ହେଇଛି, ସବୁ ମଣିଷକୁ ଦେଖି ତାର ହାଡ଼ ପଞ୍ଜରା ଦେଖୁନା, ଏଠି କେତେ ପ୍ରକାର କୁଆଡ଼େ କ'ଣ ଜଏଣ୍ଟ କରିକି କୁଆଡ଼େ 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 ମଳ ବାହାରିବ, କୁଆଡ଼େ ମୂତ୍ର ବାହାରିବ, କୁଆଡ଼େ ଆଖିରୁ ବାହାରିବ, ଦାନ୍ତରୁ ବାହାରିବ, କୁଆଡ଼େ ଖାଇବ କେଉଁଠି, ରହିବ କେଉଁଠି, କୁଆଡ଼େ କେତେ ପ୍ରକାର ସୃଷ୍ଟି, ମାନେ ସବୁ ସିଷ୍ଟମ ସବୁ ମଣିଷ ପାଇଁ, ଏଟା ମଣିଷଟା ମଣିଷ ପାଇଁ ଅଲଗା, ତିର୍ଯ୍ୟକ ପାଇଁ ଅଲଗା, ଗୋମା ତାଙ୍କର କେତେଟା ତାଙ୍କର ଅଛି ପାକସ୍ଥଳୀ, ହଁ ଦୁଇଟା ନା ତିନିଟା କ'ଣ କୁହନ୍ତି, ମ ଗୋଟେ କରି ଖାଇଦେବ, ତାପରେ ରଖିବ, ତାପରେ ତାକୁ ହେଲେ ପାଖୁଡ଼ି କରିବ, ଦୁଇଟା ପାଖୁଡ଼ି ତା ପାକସ୍ଥଳୀ, ତା ସିଷ୍ଟମ ଅଲଗା ତାକୁ ବନେଇଛି। ବିଚିତ୍ର ଭଗବାନଙ୍କର ସୃଷ୍ଟି ନା, ତୁମେ କ'ଣ ତୁମେ ହାତ ମାରିକି ତୁମେ କହିବା ଆମେ ବୁଝିବୁ, ସବୁ ବୁଝିବ ମାନେ କିଛି, ତୁମେ ଚାଉଳକୁ ସିଝେଇ ଖାଇ ହଜମ କରିପାରୁନା, ସେ ଦେଖ ସେ କୁଣ୍ଡା ଖାଇକି ସେ ଘାସ ଖାଇକି ହଜମ କରୁଛୁ, ପୁଣି ସେଠି କ୍ଷୀର ବାହାରୁଛି, ତୁମେ ତୁମେ ଝାଡ଼ା ଯିବ, ତୁମ ନାକକୁ କପଡ଼ା ଦେଇକି ତୁମେ ଝାଡ଼ା ଯିବ, ତାଙ୍କର ସେ ଘାସ ଖାଉଛନ୍ତି ବାସୁଛି, କ'ଣ ମଣିଷ ସୃଷ୍ଟି କରି ବୁଝେଇବ ବୁଝୁନି ଦେଖିବା, ପାଗଳ ହେଇଯିବ ତ। ଏ ଯେଉଁ ପାରା ଗୁଡ଼ାକ କ'ଣ ଘୁମୁରି ପାରା, ହେଲେ ତୁମ ସ୍କୁଲ ଅଛନ୍ତି ଯୋଉଟା କ'ଣ ତାକୁ କହୁଛ କି ପାରା, ବୁଣା ପାରା ଗୁଡ଼ା, ବୁଣା ପାରା ଗୁଡ଼ା ଧାନ ଗୋଟା ଧାନ ଖାଇ ହଜମ କରିଦେବୁ, ଗୋଟା ଧାନ ଦେବୁ ନା, ଗୋଟା ଧାନ ଖାଇଲେ ଗୋଟା ଧାନ ଖାଇ ସେ ହଜମ କର, ଏବେ ଗୋଟେ ଦେଖୁନା କେଡ଼ି ଗୋଟେ ପ୍ରାଣୀ, ସେ ଏଡ଼େ ଗୋଟେ ମାଛ ଧରିଦେବୁ ତ, କଣ୍ଟା ଫଣ୍ଟା ତା ଦେହରେ ଅଛି ନା ନାହିଁ, ତାକୁ ସେ ଖାଇ ହଜମ କରିଦେବୁ, ମୁଣିଷ ଚାଉଳକୁ ସିଝେଇ 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 ପୁଣି ମାଟି ହାଣୁଛି, କହିବି ମୋର ଡାଇଜେସନ ନାହିଁ, ଆଉ ଅର୍ଣ୍ଣଗଣ୍ଡ ହଜମ କରିବନି। ଦେଖ ସେ କଞ୍ଚା ମାଛକୁ ତା କଣ୍ଟା ସହ କୁଆଡ଼େ ତ ପାକ୍ କରିଦେଉଛି, ସାପ ଖାଇଦେବୁନି, ସାପ ଖାଇଦେବି ତା ହାଡ଼ ଫାଡ଼ ସବୁ ମିଳିଦେବ। ତ ଦେଖୁ ତ ମଣିଷ ତ ସୃଷ୍ଟିଟାକୁ ଦେଖିଲେ ପାଗଳ ହେଇଛି, ସେ ଭଗବାନ ଉପରେ କ'ଣ ଆତ୍ମ, କିଏ ତାକୁ ସୃଷ୍ଟି କରିଛି, ଆଶ୍ଚର୍ଯ୍ୟ ଜିନିଷ। ସେଦ୍ୱାରା ସବୁ ସବୁକିଛି ଯୁକ୍ତି କରି ପାରିହବନି। ତା ପରବର୍ତ୍ତୀ ଶ୍ଳୋକରେ ସେ କଥା ସେ କହୁଛନ୍ତି, ୟନ ବେତି ହନ୍ତାରମ ଯସ୍ୟେୟମ୍ ମନ୍ୟତେ ହତମ୍ ଉଭୟତୋ ନ ବିଜାନୀତୋ ନାମ ହନ୍ତି ନ ହନ୍ୟତେ। ଯେ ଏପରି ଭାବରେ ଯେ ଜୀବାତ୍ମା ହତ୍ୟାକାରୀ କିମ୍ବା ସେ ହତ ହେଉଛି ସେ କିଛି ଜାଣେ ନାହିଁ। ଯେ ଏପରି ଭାବେ ଯେ ଜୀବାତ୍ମା ହତ୍ୟାକାରୀ କିମ୍ବା ସେ ହତ ହେଉଛି ସେ କିଛି ଜାଣେ ନାହିଁ। ଯାହାର ଜ୍ଞାନ ଅଛି ସେ ଏକଥା ଜାଣେ ଯେ ଆତ୍ମା ମାରେ ନାହିଁ କି ମରେ ନାହିଁ। ଭାବାର୍ଥ, ଯେତେବେଳେ କୌଣସି ଜୀବ କୌଣସି ଅସ୍ତ୍ର ଦ୍ୱାରା ଭୀଷଣ ଭାବରେ ଆଘାତ ପ୍ରାପ୍ତ ହୁଏ ସେତେବେଳେ ଏହା ଜାଣି ରଖିବା ଉଚିତ ଯେ ଶରୀର ମଧ୍ୟରେ ଥିବା ଆତ୍ମା ହତ ହୁଏ ନାହିଁ। ସେ ତ ଆଶ୍ଚର୍ଯ୍ୟ ଜିନିଷଟା, ତୁମେ ଅପରେସନ୍ କର କି ତାକୁ ଗୋଟେ ମର୍ଡର କର ଆତ୍ମା, କାରଣ ଆଜିକାଲି ମଣିଷ କ'ଣ, ମୁଁ ଯାହା ଗତକାଲି କହୁଥିଲା ବିଜ୍ଞାନ ବିଜ୍ଞାନ ଭିତ୍ତିକ ଜୀବନ ହେଇଗଲା ମାନେ ତୁମର ନାସ୍ତିକତାଟା ବଢ଼ିବ। ସିମ୍ପ୍ଲିସିଟି ଆଉ କ'ଣ, ତୁମେ ଆଜିକାଲି ଗୁରୁଦେବ ସେ ଗୋଟେ ଜିନିଷ କହିଛନ୍ତି ପୁରା ଆଉ ବାଡ଼େଇ 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 ବାଡ଼ି ଠାକୁର ଯାହା ଭକ୍ତି ଠାକୁର କହିକି ଚାଲିଗଲେ ଗୁରୁଦେବ ସେ ଗୋଟେ ହେଲେ ସରଳ ହୁଅ ସରଳ, କାରଣ ମାନେ ସରଳ ହେଇପାରେ ତାଙ୍କର ବୁଦ୍ଧିର ତ ବିଜ୍ଞାନଟା ରହିଛି ଆଉ ସରଳ ହେଇପାରିବେନି ଆଉ, କୌଣସି ଜିନିଷ ସରଳ ତାଙ୍କ ମୁଣ୍ଡରେ ପଶିବନି। ସରଳ ମାନେ କେଉଁଠି କାହିଁକି ତାଙ୍କ ପଠନ ତା ମୁଣ୍ଡରେ ଢୁକିଯିବ କ'ଣ କରେ ସେଟା, ସେ ତାଙ୍କର ତାର ବିଜ୍ଞାନଟା ଅଛି ନା, ବିଜ୍ଞାନଟା ସବୁ ଜିନିଷକୁ ବିଜ୍ଞାନଟା ଗୋଟେ ଯାହା କହନ୍ତି ନାସ୍ତିକତା ତାଙ୍କ ହୃଦୟରେ ସୃଷ୍ଟି କରେ, କରତଳର ସବୁ ଜିନିଷ ମିଳୁଛି, ସେ କ'ଣ ଈଶ୍ୱରଙ୍କୁ ଏମିତି ସବୁ ସବୁ ଜିନିଷଟାକୁ ସେ ଗ୍ରହଣ କରିପାରିବେ ପାରିବେ ପାରିବେ। ସେ ନାରଦମୁନି ଗପରେ ଭଗବାନ ନା ସେ ପ୍ରଭୁପାଦ ମହାରାଜ ଗପ କୁହନ୍ତି, ନାରଦମୁନି ସେ ବ୍ରାହ୍ମଣଙ୍କୁ କହିଲେ ସେ ମୋଚେଇ କହିଲେ, ଦେଖୁନ ବେଦ ପଢିଆ ଲୋକ ବୁଝିପାରିଲେନି ସରଳ ହେଇପାରିଲାନି ଆଉ, ଭଗବାନ ଏଇଟା କହିଲେ ଛୁଞ୍ଚି ଭିତରେ ପୁରେଇ ଦେବେ, ସେ ସରଳଟା କିଏ ମୋଚିଲେ ଦେଖୁନା। ସେଇଟା ଦୁର୍ଲଭ ଜିନିଷ, ସେଇଟା ଏଇସବୁ ସ୍ପିରିଚୁଆଲ ଜିନିଷଟା ଅଲଗା ଜିନିଷ, ଏଇଟା କେବଳ ତୁମକୁ ଗ୍ରହଣ କରିବାକୁ ପଡ଼େ, କାରଣ ଅତର୍କ ଜିନିଷଟା ଆଉ ମାନେ ଯୁକ୍ତି ଦ୍ୱାରା କିଛି ସାଧନ ହେଇପାରିବନି, ବୁଝିପାରୁନି। କ'ଣ ତୁମେ ବୁଝିବ, ତୁମେ ଏଇଟା ବୁଝିବା ପାଠ ନୁହେଁ, ବୁଝିବ କ'ଣଟା, ଭଗବାନ ମନା କରୁଛନ୍ତି ଆଶ୍ଚର୍ଯ୍ୟବତ ବସିଚିତ କଶ୍ଚିତ, ଏଇଟା ଆଶ୍ଚର୍ଯ୍ୟ ଜିନିଷଟା ତୁମେ କିଏ ଆଶ୍ଚର୍ଯ୍ୟ ଦେଖନ୍ତି ତୁମେ କିଏ ଜାଣିପାରିବନି, ଏଇଟା ମୁଁ ବୁଝିବି, କିଛି ବୁଝିବା ଦରକାର, ଏଇଟା ବୁଝିବା ପାଠ ନୁହେଁ, ଏଇଟା ବୁଝିବା ପାଠ କିଛି ନାହିଁ ଏଥିର, ଏଇଟା ଏଥିରେ ସବୁ ପାଠ ସବୁ କୁହାଏ, ତୁମେ ଖାଲି ଖାଲି ପଢ଼, ତୁମେ ଖାଲି ଗ୍ରହଣ କର ତୁମର ବୁଝିଯିବ, ଗ୍ରହଣ କଲେ ସେ ବୁଝିବ, ସେ ବୁଝେଇଦେବେ ଭଗବାନ ବୁଝେଇଦେବେ, ଏଠି ମଣିଷ ବୁଝିବ, ଏ ପାଠକୁ ମଣିଷ ବୁଝେ ନା, ଏମିତିକା ପାଠ ଇଏ ସ୍କୁଲ କଲେଜ ପାଠ ହେଇନି ଇଞ୍ଜିନିୟର ପାଠ ହେଇନି ତୁମେ ବୁଦ୍ଧି ଖର୍ଚ୍ଚ କରି ବୁଝିଦେବ, ଏଇଟା ଭଗବାନ ତ ବୁଝେଇବ, ଭଗବାନ ମାଲିକ ତ ଗୁରୁକୃଷ୍ଣ ବୁଝେଇଦେବେ ତୁମେ ବୁଝିବ, ନହେଲେ ବୁଦ୍ଧି ତାର ବୁଦ୍ଧିଟା ତ ଗୁଣଯୁକ୍ତ ବୁଦ୍ଧି ଆଉ ତୁମେ ନିର୍ଗୁଣ ଜିନିଷ କେମିତି ବୁଝିବ, ଏଇଟା ଗୋଟେ ସାଧାରଣ କଥାଟା ଯୁକ୍ତିଟା କରିପାରୁନ, ତୁମ ବୁଦ୍ଧିଟା ଗୁଣଯୁକ୍ତ ତୁମେ ନିର୍ଗୁଣ ଜିନିଷ କେମିତି ବୁଝିବ, ବୁଦ୍ଧିଟାକୁ ଖର୍ଚ୍ଚ କରନି ଖାଲି ଗ୍ରହଣ କରିଦିଅ, ତୁମେ ଯେତେବେଳେ ବୁଦ୍ଧିଟା ନିର୍ଗୁଣ ହେଇଯିବ ତୁମେ ନିର୍ଗୁଣ ସ୍ତରକୁ ପଳାଇବ ବୁଦ୍ଧ, ତା ପୂର୍ବରୁ କିଛି ବୁଝିପାରିବନି। ସେ କଥା ପ୍ରଭୁଜୀ ମହାରାଜ କହୁଛନ୍ତି, ଆତ୍ମା ଏତେ କ୍ଷୁଦ୍ର ଯେ ତାହାକୁ କୌଣସି ଭୌତିକ ଅସ୍ତ୍ର ଦ୍ୱାରା ହତ୍ୟା କରିବା ସମ୍ଭବ ନୁହେଁ। ପୂର୍ବବର୍ତ୍ତୀ ଶ୍ଳୋକମାନଙ୍କର ଏହା ଜଣାଯାଇଛି ଜୀବାତ୍ମା ନାଶଶୀଳ ନୁହେଁ, କିନ୍ତୁ କେହି ତାକୁ ହତ୍ୟା କରିପାରିବେନି, କାରଣ ତାର ଦିବ୍ୟ ଭାବରେ ଗଠିତ, ତାହା ଦିବ୍ୟ ଭାବରେ ଗଠିତ। ଯାହା ନାଶଶୀଳ ବା ଯାହାକୁ ହତ୍ୟା କରାଯାଏ କରାଯାଇପାରେ ତାହା ହେଉଛି ଶରୀର। ଏଥିରୁ ଅବଶ୍ୟ ଏକଥା ବୁଝିବାକୁ ହେବ ଯେ ଶରୀରକୁ ନାଶ କରିବା ଉଚିତ କିମ୍ବା ଶରୀରକୁ ନାଶ କଲେ କିଛି ଅସୁବିଧା ନାହିଁ। ଇଏ ହେଉଛି ବଳଦେବୀ ଦର୍ଶନ ଟୀକା, ଏଠୁ କହିଲେ ପ୍ରଭୁପାଦଜୀ ବୈଦିକ ଉପଦେଶ ହେଲା ମା ହିଂସା ସର୍ବଭୂତାନୀ, କାହାର ପ୍ରତି ହିଂସା ଆଚରଣ କର ନାହିଁ। ପୁନଃ ଏଥିରୁ ଏହା ବୁଝିବାକୁ ହେବ ନାହିଁ ଯେ ଆତ୍ମା ତ ମରେ ନାହିଁ, ତେଣୁ ପଶୁପଦ କଲେ କ୍ଷତି କ'ଣ, ବିନା ଅଧିକାରରେ କୌଣସି ଜୀବର ଶରୀରକୁ ବଧ କଲେ ତା ବଡ଼ ଜଘନ୍ୟ କାର୍ଯ୍ୟ ଅଟେ, ଏବଂ ଏହା ରାଜ ବା ସରକାରଙ୍କର ନିୟମ ଅନୁଯାୟୀ ଭଗବାନଙ୍କର ନିୟମ ଅନୁଯାୟୀ ମଧ୍ୟ ଏହା ହତ୍ୟା କରି ଦଣ୍ଡିତ ହୁଏ। ଅବଶ୍ୟ ଏଠାରେ ଅର୍ଜୁନ ଧର୍ମରକ୍ଷା ହତ୍ୟା କରିବା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି, ସେ ମନ ଇଚ୍ଛା ହତ୍ୟା କରୁନାହାନ୍ତି। ପୂର୍ଣ୍ଣଥିରେ ଯାହା ଭାବୁଥିଲି ସେଇଟା ହିଁ ପ୍ରବଦ ଏଇଟା ରଚନା କରିଛି, ମୁଁ ଏଇଟା ହିଁ ଭାବୁଥିଲି ସେଇଟା ହିଁ ପ୍ରବଦ ରଚନା କରିଛି, ସାଧୁ ସେ ସବୁ ଲେଖିଦେଇଛନ୍ତି ମୁଁ ସେଇଟା ହିଁ ଭାବିକି ଆସୁଥିଲି। ଟିକାରେ ଏଇଟା ଏଇଟା ନାହିଁ ପ୍ରଭୁତା ନିଜ, ତାହେଲେ କ'ଣ ଆବଶ୍ୟକ ଅଛି, ଗୋଟେ ଜୀବକୁ ମାରିଦେଲେ କ୍ଷତି କ'ଣ, ଆତ୍ମା ଯଦି ନିତ୍ୟ ସ୍ୱରଟା ଜଡ଼ ମାରିଦେଲେ କ'ଣ ଅଛି, ସ୍ୱରଟା ହଉଛି ଜଡ଼ଶୀଳ ସ୍ୱର ମରିଆ ଜିନିଷଟା, ତାକୁ ମାରିଦେଲେ ଅସୁବିଧା କ'ଣଟା ଅଛି, ତେଣୁ ଯୁକ୍ତି କରିବ, ତାହେଲେ କ'ଣ ଉତ୍ତର ଦେବ ତାକୁ? ଆଚ୍ଛା ଶରୀରଟା ତାହେଲେ ଗୋଟେ ଲୋକ ମରିଯାଉଛି, କ'ଣ ବିଷ ଖାଇଦେଉଛି କି କ'ଣ ସେଟା କହନ୍ତି ଫାଶି ଲଗେଇ ଦେଉଛି ଜଳ, ତାକୁ କ'ଣ କହୁଛନ୍ତି ଆତ୍ମହତ୍ୟା କାହିଁକି କହୁଛନ୍ତି? ସେ ତ ହତ୍ୟା କଲା ଶରୀର, ଏଇଟା ଆତ୍ମହତ୍ୟା କଲା। ହଉ ଦେଖୁନା ଲୋକ କହୁଛନ୍ତି ଏଇଟା ଆତ୍ମହତ୍ୟା କରିଦେଲା ଆଉ, କିରେ କ'ଣ ଆତ୍ମହତ୍ୟା କଲା? ଆତ୍ମହତ୍ୟା ଲୋକ କହିବେ ନା, ଆତ୍ମହତ୍ୟା ଶବ୍ଦ କୁହନ୍ତି ନା ଆଉ, ଆତ୍ମଘାତୀ ଆତ୍ମହତ୍ୟା କାହିଁକି କାହିଁ କୁହାଯାଉଛି ଜିନିଷ ବୁଝିବା ଦରକାର। ଶରୀରକୁ ବଦ୍ଧ କଲେ କାହିଁ ଦୋଷ ଲାଗୁଛି? ଶରୀର ଯଦି ଜଡ଼ ତାହେଲେ ଆତ୍ମା ବି ମୃତ୍ୟୁ ହବନି। ତମେ ଗୋଟେ ଛେଳିଟାକୁ ମାରିଦେଉଛନ୍ତି ବା ଗୋମାତାକୁ ମାରିଦେଉଛନ୍ତି ବା କିଏ କାହାକୁ ଗୋଟେ ପଶୁଟାକୁ ମାଛଟାକୁ ମାରିଦେଉଛନ୍ତି, ତା ଭିତରେ ଆତ୍ମା ଅଛି କି ନାହିଁ? ଆମେ ମାରିଲା ତ ଶରୀରକୁ, ଆଉ ଆତ୍ମା ଏତେ ସୂକ୍ଷ୍ମ ଯାହା ପ୍ରକାର ମାରିଛନ୍ତି, ଏତେ ସୂକ୍ଷ୍ମ କୌଣସି ଅସ୍ତ୍ରତା ତାକୁ ମାରି ହବନି। ତା ଶରୀରଟା ତ ଜଡ, ତାକୁ ମାରିଦେଲେ ଅସୁବିଧା କ'ଣ ଅଛି? କ'ଣ ଏହାର ସମାଧାନ ଦେବ? ଏଇଟାକୁ ଆତ୍ମହତ୍ୟା କାହିଁକି କୁହାଯାଉଛି? ଆତ୍ମଘାତୀ କାହିଁକି କୁହାଯାଉଛି? ଆରେ ବାବା, ସେ ଯୋଉ ଶରୀରଟା ପାଇଥିଲା ଆତ୍ମା ରହିବା ପାଇଁ, ସେଟା କ'ଣ କର୍ମଫଳ ପାଇଁ ହେଇଥିଲା ନା ନାହିଁ? ତା ସେ କର୍ମଫଳଟା ଭୋଗ କରିବା ପାଇଁ ତୁମେ କ'ଣ କଲ? ଶରୀରଟାକୁ ମାରିଦେଲ, ତୁମ ଆତ୍ମା କ'ଣ କଲା? ବର୍ତ୍ତମାନ ସଫରିଂ ହେଲା, ସୀତାରେ ଯୋଉ ଭୋଗି ଦେଇଥିଲେ ତା ସରି ଯାଇଥାନ୍ତା। ଲୋୟର ସ୍ପେସିସ୍ ଜିନିଷଟା କ'ଣ? ସେଟା ଭୋଗିଦେଲେ ସେ ହାୟର ସ୍ପେସିକ ଯାଇଥାନ୍ତେ। ତୁମେ ଛେଳିଟାକୁ ମାରିଦେଲ, ତୁମେ କୁକୁଡ଼ାଟାକୁ ମାରିଦେଲ ବା ଯୋଉ ଗୋଟେ ଜୀବକୁ ମାରିଦେଲ, ସୀତାର ପିରିୟଡ଼ଟା ଭୋଗି ଦେଇଥିଲେ ସେ କ'ଣ ହେଇଥାନ୍ତା? ଉପରେ ଯୋଉ ନେଇଯାଇଥାନ୍ତା। ତୁମେ ବର୍ତ୍ତମାନ କ'ଣ କଲ? ସେମାନଙ୍କ 10 ବର୍ଷ କି 5 ବର୍ଷ ବଞ୍ଚିଥାନ୍ତା, ତୁମେ 3 ବର୍ଷରୁ ତାକୁ ମାରିଦେଲ, ବର୍ତ୍ତମାନ ତା କର୍ମଫଳ ଭୋଗିବା ପାଇଁ ତାକୁ ଆଉ ଗୋଟେ ଶରୀର ନେବାକୁ ପଡ଼ିବ। ତୁମେ ତାର କର୍ମଫଳ ଭୋଗିବାର ତୁମେ ବାଧା ସୃଷ୍ଟି କରୁଛ। ଜଣେ ସେ କହିବ ମୁଁ ଆତ୍ମହତ୍ୟା କରିଦେଲେ କ'ଣ ଅସୁବିଧା? ଏ ଜୀବନରେ କିଛି ମୂଲ୍ୟ ନା ଆତ୍ମହତ୍ୟା କରିଦେବା? ଶରୀର ତ ମରିବ, ଆତ୍ମାର କ'ଣ ଅଛି? ଆରେ ଶରୀରଟା ବାବା ତୁମକୁ ମିଳିଥିଲା ଭଗବାନଙ୍କ ପରମାର୍ଥ କାମ ପାଇଁ ନା, ତୁମକୁ ଏଠି ଉଦ୍ଧାର ପାଇବା ପାଇଁ, ତୁମେ କ'ଣ କଲ ଏଠି? ବର୍ତ୍ତମାନ ତାକୁ ନଷ୍ଟ କରିଦେଲ। ତେଣୁ ତୁମେ ଭଗବାନଙ୍କ ଯୋଉ କର୍ମଫଳଟା ତୁମେ ନିଜେ ତିଆରି କରିଛ, ତାକୁ ଭୋଗିବା ପାଇଁ ଗୋଟେ ଜୀବକୁ ତୁମେ ଦଉନା, ତା ମାରିଦେଲ ତାକୁ, ସେଥିପାଇଁ ତୁମକୁ ତାର ରିଆକ୍ସନଟା ଭୋଗିବାକୁ ପଡ଼ିବ। ଆଉ ସେଇଟାକୁ ସେଥିପାଇଁ ଆତ୍ମହତ୍ୟା କୁହାଯାଉଛି। ସେଠି ଆତ୍ମାର କାର୍ଯ୍ୟରେ ତୁମେ ବାଧା ସୃଷ୍ଟି କଲ, ବାଧା ସୃଷ୍ଟି କଲ। ଆଉ ତୁମେ ସେଟା ମାନେ କହିପାରିବନି ଯେ ନାଇଁ ନାଇଁ କିଛି କ'ଣ କ'ଣ ଅସୁବିଧା ରହିଛି? ଆଉ ଲୋକମାନେ ଯୋଉମାନେ ଅତି ବିରକ୍ତ ହେଇକି ସବୁ ଆତ୍ମହତ୍ୟା କରିଦିଅନ୍ତି, ଏବେ ଗୋଟେ ବଡ଼ ଅଫିସରଟା ଏଇ 2 ଦିନ 3 ଦିନ ହେଲା କୁଆଡ଼େ ପେପର ଦେଇଛି, ବଡ଼ ଅଫିସର ଗୋଟେ କ'ଣ, ଏଇଟା ଗୋଟେ IFS ନା କ'ଣ IPS ଗୋଟେ କ'ଣ ଥିଲା, ଦେଖ କୁଆଡ଼େ କ'ଣ କେରୋସିନ ପିରିୟଡ଼ କ'ଣ ପଡ଼ିକି ମରିଗଲ, କ'ଣ ତ ମରିଯାଇଛି, ହେ ତାର ଚାଲିଛି ସବୁ, ଇଏ ହେଲା ତା ହେଲା, କିଏ ଆତ୍ମହତ୍ୟା କରିଦେଉଛନ୍ତି, କିଏ ମରିଯାଉଛନ୍ତି, ଗୋଟେ ଦେଶ ସେବିଟା ଗୋଟେ ଥିଲା କ'ଣ, ସେ ଭୁବନେଶ୍ୱରରେ ଗୋଟେ ଥିଲା, କିଏ କରିଥିଲା କ'ଣ, ଇଏ ସବୁ ବୃଦ୍ଧାଶ୍ରମ କରିଥିଲା, ସେ ଫାଶି ଲଗାଇଥିଲା କାହିଁ? ସେମାନେ କ'ଣ ତାଙ୍କର ଆଉ ଆତ୍ମା କଥାରେ ପୁରା ଭୁଲିଯାଉଛି? ସେ ଜାଣିଛନ୍ତି ବେଳରେ ମୁଁ ଶରୀରଟା, ଆଉ ତେଣୁ ଶରୀରକୁ ଆଉ ସୁଖ ମିଳିବନି, ଆଉ ଏ ଜୀବନର କିଛି ମୂଲ୍ୟ ଲଗାଇଦେଲେ, ଫାଶି ଲଗାଇଦେଲେ ମଲେ ଆଉ କ'ଣ? ଜଣେ ଯୁକ୍ତି ଯଦି କରେ, ତା ଯୁକ୍ତିର ସମାଧାନଟା ହଉଛି ଆଉ କିଛି ତୁମେ ସମାଧାନ କରିହବନି, ଆଉ କ'ଣ କରିହବ? କାରଣ ଆତ୍ମା ଡେଟ୍ ରହୁଛି, ଆଉ ତୁମେ ଆତ୍ମା କାର୍ଯ୍ୟରେ ବାଧା ସୃଷ୍ଟି କର, ତାର ପାପରେ ହଉ ପୁଣ୍ୟରେ, ତାର ପାପର ପୁଣ୍ୟର ଫଳଟା ଭୋଗିବା ପାଇଁ ବା ଭକ୍ତି କରିବା ପାଇଁ ସେ ଯାହା ତାର ଯେଉଁ ଚାନ୍ସଟା ଥିଲା ତୁମେ ତାକୁ ଶରୀରଟାକୁ ମାରିଦେଲ ମାନେ ଆତ୍ମା କ'ଣ କରିବ ବର୍ତ୍ତମାନ? ଆତ୍ମା ପୁଣି ଆଉ ଶରୀର ଧାରଣ କରିବ ନା? ଏଇଟା ବାଧା ସୃଷ୍ଟି କଲେ ତୁମେ ସେଥିପାଇଁ ଦୋଷୀ ହବ। ସେ ପ୍ରଭୁ ମହାରାଜ ସେ କଥା କହୁଛନ୍ତି ଏଠି, ବିନା ଅଧିକାରରେ କୌଣସି ଜୀବର ଶରୀରକୁ ବଦ୍ଧ କଲେ ତା ବଡ଼ ଜଘନ୍ୟ କାର୍ଯ୍ୟ ଅଟେ, ଏବଂ ରାଜା ରାଜ୍ୟର ବା ସରକାରଙ୍କ ନିୟମ ଅନୁଯାୟୀ ତଥା ଭଗବାନଙ୍କର ନିୟମ ଅନୁଯାୟୀ ମଧ୍ୟ ହତ୍ୟା କରି ଦଣ୍ଡିତ ହେବ। ଅବଶ୍ୟ ଏଠାରେ ଅର୍ଜୁନ ଧର୍ମ ରକ୍ଷା ମତେ ହତ୍ୟା କରିବା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି, ସେ ମନ ଇଚ୍ଛା ହତ୍ୟା କରୁନାହାନ୍ତି। ଯଦି କେହି ଯୁକ୍ତି କରନ୍ତି ଯେ ଅର୍ଜୁନ ବି ହତ୍ୟା କରୁଛନ୍ତି ନା, ଅର୍ଜୁନ କ'ଣ ଆତ୍ମ ହେବେନି? ନାଇଁ, ସେ ମନ ଇଚ୍ଛା କରୁନାହାନ୍ତି, ଧର୍ମ ହିସାବରେ କରୁଛନ୍ତି ଏବଂ ଭଗବାନଙ୍କର ନିର୍ଦ୍ଦେଶ ହିସାବରେ କରୁଛନ୍ତି। ନିର୍ଦ୍ଦେଶ ପୂର୍ବଜ ମାନେ ସେ ଉଦାହରଣ ଦିଅନ୍ତି, ପୋଲିସ ହାତରେ ବନ୍ଧୁକ ଅଛି କିନ୍ତୁ ପୋଲିସ ଚାହିଁଲେ କାହାକୁ ମାରିପାରିବେ, କିନ୍ତୁ କମାଣ୍ଡର ଅର୍ଡର ଦେଲା ପରେ ସେ ହଜାର ଲୋକଙ୍କୁ ମର୍ଡର କରିଦେଲା ପରେ ତା ଚାକିରି ଆଡ଼କୁ ଉପରକୁ ଉଠିବ ନା ତଳକୁ ଖସିବନି, ତା ଆୱାର୍ଡ ଦିଆ ହବ ଏତେ ଲୋକଙ୍କୁ ମାରିପାରିଲା, କିନ୍ତୁ ଗୋଟେ ବନ୍ଧୁକ ତା ପାଖରେ ଥିଲେ ବି ସେ ଗୋଟେ ଲୋକଙ୍କୁ ମାରିପାରିବେନି, ତ କମାଣ୍ଡର ଅର୍ଡର ଦେଇନି ଆଉ। ପୂର୍ବତନ ସବୁ ବୈଜ୍ଞାନିକ ଭିତ୍ତିକ ଯୁକ୍ତି ସବୁ ଦିଅନ୍ତି, ଏଇ ଯେଉଁ ଜୀବକୁ ମାରି ଖାଇବା ବିଷୟରେ ସେ କହିଦିଅନ୍ତି ସେଟା ମାଇନ୍ସ। ଆଉ ଯେଉଁ କାହିଁକି ଭେଜିଟେବୁଲ୍ସ ଆମେ ଖାଇବୁନି କାହିଁକି, ଆଉ ଭେଜିଟେବୁଲ୍ସଟା ତା ଦେହରେ ବି ଜୀବ ଅଛି, ଲୋକଗୁଡ଼ା ସବୁ ଯୁକ୍ତି କରନ୍ତି ତୁମେ କ'ଣ ସେ କ'ଣ ପନିପରିବାରେ କ'ଣ ଜୀବନ ଜୀବନ ନାହିଁ ତାଙ୍କ ଖାଉଛ, ଆଉ କ'ଣ ଯୁକ୍ତି କରେ, ଗଣ୍ଡମୂର୍ଖଙ୍କୁ କ'ଣ ବୁଝିବ ଏଗୁଡ଼ା, ଆଉ ଗଣ୍ଡମୂର୍ଖ ତାଙ୍କୁ ସବୁ ଓଡ଼ିଆ ଆରାମରେ କୁହାଯାଏ। ତୁମକୁ ଭଗବାନ ଦେଇଛନ୍ତି ଏଇଟା ଖାଇବା ନାହିଁ, ଭଗବାନ ଏଇଟା ଅନୁମୋଦନ କରିଛନ୍ତି, ପ୍ରବାସିଆ କଲେ ଭଗବାନ ଏଇଟା ସାଙ୍ଗସନ ହେଲେ ତୁମେ ଖାଇବ। ଆଉ ଗୀତା ପୁଣି କହିଦେଲେ ତୁମେ ନିଜେ ବି ଭୋଗ ନ ଲଗେଇ ଖାଇଲେ ସେ ବି ପାପ, ଯେପର୍ଯ୍ୟନ୍ତ ଆତ୍ମା କାରଣ ମଣିଷ କିଛି ମାନିବା ପାଇଁ ରାଜି ନାହିଁ, ସେ ତ ଆତ୍ମାଟା କ'ଣ ଜାଣିନି ଆଉ ତ କ'ଣ ବୁଝେଇବେ ବି କ'ଣ, ଗୋଟେ ପାଗଳ ସଂସାର ନା ଆଉ। ସଂସାରଟାକୁ ଯଦି ଟୋଟାଲ ଗୋଟେ ମାନେ ଗୋଟେ ଭଲ ପରିଭାଷାରେ କୁହାଯିବ ଆତ୍ମଚେତନ ବିହୀନ ଗୋଟେ ଲୋକ କ'ଣ ଗୋଟେ, ତାର ଗୋଟେ ଗୋଟେ ମ୍ୟାଡନେସ୍ ପ୍ରୁପଦ ଇଂଲିଶରେ କୁହନ୍ତି ଆଉ, ଗୋଟେ ପାଗଳା ବିନା ଧନ୍ଦା ନା ଆଉ। ସେ କ'ଣ କରୁଛି କାହିଁକି କରୁଛି କାହିଁକି ଏତେ ଖଟୁଛି, କ'ଣ ତା ଜୀବନର ଲକ୍ଷ୍ୟ, କ'ଣ ସୁଖ କ'ଣ ଦୁଃଖ କ'ଣ ନେଇକି ଯିବ ସେ କିଛି ବି ବୁଝିନି, କୁଆଡ଼େ ଆସିଛି କ'ଣ କରୁଛି କୁଆଡ଼େ ଯିବ କିଛି ବି ନାହିଁ, ଲକ୍ଷ୍ୟ କ'ଣ ବି ଜାଣିନି, ଗୋଟେ ଲକ୍ଷ୍ୟ ଭ୍ରଷ୍ଟ। ସେ ଯେଉଁ କ'ଣ ସବୁ କୁହନ୍ତିନି ଯେଉଁ କ'ଣ ଆମର ଆମର ଭଗବାନ ଅର୍ଜୁନ ସେ ପ୍ରଶ୍ନ ପଚାରିଛନ୍ତି ଆଉ, ଏ ଯୋଗୀମାନଙ୍କ କଥା କହିଲେ ଭ୍ରଷ୍ଟ ଛିନ୍ନୈବ, ଅର୍ଜୁନଙ୍କୁ ଅର୍ଜୁନ ପଚାରିଲେ ଭଗବାନ ଯେଉଁ ଯୋଗୀମାନେ ସବୁ ପତନ ହେଇ ତାଙ୍କର କ'ଣ ଅବସ୍ଥା କ'ଣ ଛିନ୍ନ ବିଚ୍ଛିନ୍ନ ହେଇଯିବ ତ ଭ୍ରଷ୍ଟ ହେଇଯିବ କି, ସେ ଏଇ ଯେଉଁ ଫ୍ଲାଇଟ୍ ଗୁଡ଼ାକ ସବୁ ଯାଏ ଫ୍ଲାଇଟ୍ ଗୁଡ଼ାକ ତାଙ୍କର ଯେଉଁ କ'ଣ ସବୁ ସେଣ୍ଟର ଯେଉଁ ଥାଏ ସେଟା କ'ଣ କୁହନ୍ତି ତାଙ୍କର ସବୁ, ମୁଁ ଏଇଟା କିଛି ଜାଣିନି, ସେଟା ସେଟା ସେଟେଲାଇଟ୍ର ତାଙ୍କର ଯେଉଁ ଟ୍ରାକ୍ ଯଦି ଖସିଗଲା ଆଉ ତାକୁ ତ ତାକୁ ଆଉ କିଛି ଡିରେକ୍ସନ୍ ଦେଖା ହେବନି ଆଉ, ସେ କୁଆଡ଼େ କୁଆଡ଼େ ଯାଇ ପଶି ପଶିକି ବାସ୍ ସେସବୁ କ୍ରାସ୍ ହେଇଯିବ ଗଲା, ଛିନ୍ନ ହେଇଗଲା ତା କ'ଣ ଗତିପଥରୁ ବିଚ୍ଛିନ୍ନ ହେଇଗଲା, ଗତିପଥରୁ ବିଚ୍ଛିନ୍ନ ହେଇଗଲା ସେ ଆଉ, ସେଭଳିଆ ମାନବ ଯଦି ଆତ୍ମଚେତନାରୁ ବିଚ୍ଛିନ୍ନ ହେଇଗଲା ଗୋଟେ ଗତିହୀନ ସମାଜ ନା ବର୍ତ୍ତମାନ, ଆଉ କି କଷ୍ଟ ହେଇ ସ୍ୱାମୀ ସ୍ତ୍ରୀ ପତି ପତ୍ନୀ ଶାଶୁ ଶ୍ୱଶୁର ବୋଉ ଘର ଦ୍ୱାରା କିଛି ଆଉ କୌଣସି ଜାଗାରେ ଆଉ ଦେଖେ ତ ଖାଲି ସବୁବେଳେ ମାଟଗୋଳ, ଖାଲି ସବୁବେଳେ ହୋ 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 ସବୁବେଳେ ଯେମିତି ଶୁଭେ ବର୍ତ୍ତମାନ ସବୁଆଡେ ଦେଖିବା ଖାଲି ହୋ ହୋ ଚାଲିଛି, ଆଗରୁ କ'ଣ ହୋଟା କୋଉଠି ହଉଥିଲା ଗଣ୍ଡଗୋଳ ହଉଥିଲା ହୋ ହଉଥିଲା, ବର୍ତ୍ତମାନ ଖାଲି ମୋବାଇଲରେ ହୋ ହୋ, ଆଗରୁ ସବୁ ଗଣ୍ଡଗୋଳ ହଉଥିଲା ଆଉ ଠେଙ୍ଗାବାଡ଼ି ହଉଥିଲା, ଏ ସେ ଯେତେବେଳେ ସ୍ତ୍ରୀ ଲୋକଟା ସବୁ ଗଣ୍ଡଗୋଳ ଲାଗିଏ ଯେ କାହିଁ ତମ ଘରେ ପାଠି ହଉଛି କିରେ, ସେ କାଳେ ପାଠି ହଉଛି ବର୍ତ୍ତମାନ ପାଠି ମୁଣ୍ଡେ କିଛି ଶୁଣିବେନି, ବର୍ତ୍ତମାନ ଭଦ୍ରପା ହେଇଗଲେ ପାଠି ମୁଣ୍ଡେ କିଛି ଶୁଣିବେନି, ମେସେଜରେ ଗଣ୍ଡଗୋଳ ଲାଗିବେ, ଚାଟ୍ରେ ଗଣ୍ଡଗୋଳ ଲାଗିବେ, ଚାଟ୍ ମେସେଜ ଆଉ କ'ଣ ଠେଙ୍ଗାବାଡ଼ି ଦରକାର, ଠେଙ୍ଗାବାଡ଼ି କିଛି ଦରକାର, ଏଥିରେ ସବୁ ବୈଜ୍ଞାନିକ ତିଆରି କରୁଛି, ଠେଙ୍ଗା ବାଡ଼ି ବନ୍ଧୁକ ବିଷ ଅଗ୍ନି ସବୁ ଏଇ ମୋବାଇଲରେ ଅଛି, ଏମିତି ମେସେଜ ପକେଇବେ ସେ ତାର ବିଷ ଖାଇ ଶୋଇଲା ବାସ୍ ବିଷ ଛାଡ଼ିଦେଲା, ସେ ସବୁ ଥୋଇଦେଇଛି ଏଥିରେ ସବୁ ଗୋଟିଏ ଜିନିଷରେ ସେ ସବୁ ରଖିଛି, ସମସ୍ତଙ୍କୁ ମାରିବ ସେ ବୈଜ୍ଞାନିକ ସବୁ ଧ୍ୱଂସ ସୃଷ୍ଟି ଧ୍ୱଂସାଭିମୁଖ ନା, ଏ ଦେଖୁନ ଏଇ ଯେଉଁ ଗୋଟେ ମେସେଜ ଛାଡ଼ିଦେବ ସେ ବିଷ ଖାଇ ମରିଯିବ ଆଉ, ସେ ଟୁକାଟା ଆସିକି ସେ ଗୋଟେ ବୋଉଟାକୁ ମାରିକି ଭୁବନେଶ୍ୱର ତାକୁ ସେ ବାହା ହେଇଛି ତାକୁ ମାରିକି ତାକୁ ତାକୁ ମର୍ଡର କରିଦେଇକି ପଳେଇଛି, ତା ଛୁଆଟାକୁ ମାରିଦେଇଥାନ୍ତା ପୁଣି ବେପାର ହାଡ଼ି ଖାଲି ମୋ ଏଇଟା ତ କେବେ ବେପାର ପୁଣି ଏଇଟା ପଡ଼ିବ ମୁଣ୍ଡ ଖୋଲିଥାଏ, କ'ଣ ଏଇଟା ମଣିଷଟା ବଞ୍ଚିବ କେମିତି ଏଗୁଡ଼ାକ, ଏଇଟା କୋଉ ବାବାଜୀ ହେଇପାରିବେ, ଏମାନଙ୍କର ଯେଉଁ ସଂସ୍କାର ତ ନାହିଁ ଏଗୁଡ଼ା କୋଉ ଭକ୍ତ ହେଇପାରିବେ ନା, କାରଣ ଏମାନେ ତ କାମନା ବାସନା ଅଛି ପୁଣି କରିବେ କ'ଣ ବଞ୍ଚିବେ କେମିତି ଜଗତର ଲୋକ, ଡେଲି ଦେଖିବେ ଏମିତି 10ଟା 5ଟା ଖାଲି ପେପର ନଜରକୁ ଆସିବା କଥା, ଯେତିକି ନାଇଁ ଛାଡ଼ ସେ ବାହା ପଡ଼ୁଛି ପୁଣି ସେ ଟୋକା ସାଙ୍ଗେ ତାର ସମ୍ପର୍କ ଥିଲା ଆଗରୁ ଥିଲା ଏ ବାହା ପଇଲା, ତା କହିଲେ ମର୍ଡର କରି ତାକୁ ମତେ କାହିଁକି ସେ ଫୋନ୍ ଉଠଉନି ଆଉ, କ'ଣ ମୁଁ କ'ଣ କହୁଥିଲି ସେ ମୋବାଇଲରେ ଛୁରୀ ଅଛି ମୋବାଇଲରେ ବିଷ ଅଛି ମୋବାଇଲର ସବୁ ଅଛି ଆଉ ସବୁ ଯାହା ଅଛି ଛାଡ଼ିବ ସେ ତାର ସେଥିରେ ସେଥିରେ ଫାଇଟିଂ ଚାଲିଲେ ମରିବ, ଆଉ କ'ଣ ବାଡ଼ି ଠେଙ୍ଗା ଦରକାର କିଛି ଦରକାର, ତା ଆସିକି ରହିଲା ଜଗିକି ରଖିଥିଲା ତା ସ୍ୱାମୀ ପଳେଇଲା କୁଆଡ଼େ ସିଧା ଗଲା ମର୍ଡର କରିଦେଲା, ମାରିକି ଛିନ୍ଭିନ୍ କରି ଫୋପାଡ଼ି ଦେଇଛି ସେ ଛୁଆଟା କିନ୍ତୁ ପଳେଇଥିଲା ଉପରୁ ତାକୁ ବି ମାରିଦେଇଥାନ୍ତା ଗଲା, ଆମ କ'ଣ ମୋବାଇଲରେ ସବୁ ଅଛି ବା, ଏଇଭଳିଆ ସବୁ ଚେତନା ଲୋକଙ୍କର ହେଲେ ନା, ସେମାନେ ଗୋଟେ ମ୍ୟାଡନେସ୍ ପ୍ରବାଦ କୁହନ୍ତି, ଏଇଟା ଗୋଟେ ଏଇଟା ଗୋଟେ ପାଗଳାମୀ ଭଳିଆ ଚାଲିଛି ଜଗତଟା, କେବଳ ଏଇ ସାଧୁ ପ୍ରଭୁପତ ଆସିକି ବଞ୍ଚେଇଦେଲା ଆମମାନଙ୍କୁ, ଆମେ ବି ସଂସାର ଥିଲେ କ'ଣ ହେଇଥା, ତୁମେ ବି ସେ ଏମିତି ହେଇଥାନ୍ତା ନା, ଆଉ ହେବେଡ଼ିକି ଧରିକି ହଟା କଟା ସେ ଦୌଡ଼ିଥାନ୍ତା କେଉଁଠିକି କୋର୍ଟକୁ ଘୋଷାରି ଥାନ୍ତା ସ୍ତ୍ରୀ ଆଉ ଛୁଆ ପିଲା କୁଆଡ଼େ କ'ଣ କରିଥାନ୍ତେ କିଛି କହିପାରିବନି ବର୍ତ୍ତମାନ ଯା ବର୍ତ୍ତମାନ କମନ୍ ଜିନିଷ ଆଉ ବଞ୍ଚେଇଦେଲେ ସେ ଜଣେ ସାଧୁ ଆସି ସଂସାରକୁ ଆଉ ଉଚ୍ଚ କଥା କ'ଣ କହୁଛୁ କୃଷ୍ଣଙ୍କୁ ପାଇବା ଆଗେ ବଞ୍ଚିବ ବଞ୍ଚିବା ବର୍ତ୍ତମାନ ଭାଇ କିଛି ନହେଲେ କମ୍ ସେ କମ୍ ଟିକେ ଶାନ୍ତି ମୁଣ୍ଡରେ କ'ଣ କୁହନ୍ତି ନାହିଁ ତା ମୁଣ୍ଡ ଘୋରଉଛି ଏ ଯେଉଁ ଚାହାନ୍ତି କ'ଣ ଖରାଦିନିଆ ଜାଣିଛ ନା ନାହିଁ ଖରାଦିନିଆ ପଳେଇବେ ଧାନ ସାଉଣ୍ଟିବେ କ'ଣ କାମ କରିକି ଆସିଲା ବେଳକୁ ତା ମୁଣ୍ଡ ଘୋରେଇଦେବ ସେ ତା ପାଣି ଛାଟରେ ପାଣି ଛାଟରେ ତା ମୁଣ୍ଡରେ ପାଣି ଛାଟିଦେଇକି ଆରେ ବଞ୍ଚାଅ ତାକୁ ଆଗେ ସେ ମଣିଷର ବର୍ତ୍ତମାନ ବଞ୍ଚିବାକୁ ଚେଷ୍ଟା କର ମଣିଷ ଯେମିତି ଅବସ୍ଥାରେ ଅଛନ୍ତି ବଞ୍ଚାଅ ଖାଲି ତାଙ୍କୁ କୃଷ୍ଣ କଥା ପରେ କହିବ ଭାଇ ପ୍ରଭୁପାଦ ତୁମେ ସବୁ ପ୍ରକାର ବ୍ୟବସ୍ଥା କମସେ କମ ପଳେଇ ଆସନ୍ତି ସେଲ୍ଟରକୁ ପଳେଇ ଆସନ୍ତି ଆଉ ପ୍ରଭୁପାଦ ଶିଶୁଗୁଡ଼ା ସେ ସବୁ ଜାଣନ୍ତି ପ୍ରଭୁପାଦ ଶିଶୁମାନେ ସମସ୍ତେ ଜାଣନ୍ତି ସେ ଜିନିଷ ସେଥିରେ ସେ କିଛି କନସିଡର କରନ୍ତିନି ଯିଏ ଯେଉଁ ବ୍ୟାକଗ୍ରାଉଣ୍ଡରୁ ଆସୁ ଯେମିତି ଆସୁ ଯାହା ପଳେଇ ଆସନ୍ତି କାହିଁକିନା ଏଇଟା ଆତ୍ମାଟା ମରିଯିବେ ଏଗୁଡ଼ା ଯାହା ପରିସ୍ଥିତି ବର୍ତ୍ତମାନ ହେଲାଣି ଏଇଟା ପାଗଳ ମୁଡ଼ ଚାଲିଛି ଆତ୍ମଚେତନାର ଗେଟା ଟୋଟାଲ ନାହିଁ ଲୋକଙ୍କର ସଂସ୍କାର ନାହିଁ ଆତ୍ମାଟାକୁ ତୁମେ ଭୁଲିଲା ମାନେ ଆତ୍ମା ଭୁଲିଲା ମାନେ ମୁଁ ହେଉଛି ଭଗବାନଙ୍କର ଅଂଶ ମୋର ଭଗବାନ ପାଇଁ କିଛି କର୍ତ୍ତବ୍ୟ ରହିଛି ଭଗବାନ ସହିତ ମୋର ଯୁକ୍ତ ଏତିକି ଭୁଲିଲା ମାନେ ପାଗଳ ଆରମ୍ଭ ହେଇଗଲା ଆଉ କ'ଣ ତାର କିଛି ସମାଧାନ କେମିତି ସଂସାର ଲୋକ ବଞ୍ଚିଛି ମୋତେ ପାଗଳ ଲାଗୁଛି ମୋତେ ଶୁଣିଲା ବେଳକୁ ଏସବୁ ଜିନିଷ ଆରେ ଏଇଟା ଗୋଟେ କ୍ଷଣ ରହିବନି ସଂସାର ଏତେ ଅଦ୍ଭୁତ ମାନେ ପୁରା ନଷ୍ଟ ହେଇଯିବ ଏସବୁ ଜିନିଷ ତେଣୁ ଏ ଆତ୍ମତତ୍ଵ ବିଷୟରେ ଏତେ ସୂକ୍ଷ୍ମ ତାକୁ କିଏ କହିପାରିବନି ତେଣୁ ଆତ୍ମା କାହାକୁ ହତ୍ୟା କରେ ନା ଆତ୍ମାର ମରଣ ହବନି ଏ ଉଭୟ କଥା ଜାଣିବା ଦରକାର ଆତ୍ମାର ମରଣ ହବନି ଯାହା ହଉଛି ସରର ତେଣୁ ଜଣେ ଯୁକ୍ତି କରେ ମୁଁ ସରକୁ ମାରିଦେବି ନା ସରକୁ ମାରିପାରିବନି ଶରୀର ଯେହେତୁ ଆତ୍ମାର ନିବାସ ରହୁଛି ଏବଂ ଜୀବାତ୍ମାଟାକୁ ଜୀବ ଆତ୍ମା ଜୀବଟା ଆତ୍ମା ଶରୀରଟା ଆତ୍ମା ନୁହେଁ ଜୀବ କହିଛି ଶବ୍ଦଟା ଜୀବ ମାନେ କ'ଣ ଯେ ଜୀବିତ ସେ ହେଉଛି ଆତ୍ମା କ'ଣ ଜୀବ କାହା କିଏ କିଏ ଜୀବ ପଥର ଜୀବ କୁହାଯାଉଛି କି ମୁଭିଂ ନନ୍ ମୁଭିଂ ଭିତରେ ଦେଖ କ'ଣ କୁହନ୍ତି ଚଳ ଅଚଳ ସ୍ଥିର ଜଙ୍ଗମ ସ୍ଥାବର ଜଙ୍ଗମ ତୁମେ ଯେତେ ଦେଖୁଛ ଜୀବ କାହାକୁ କୁହାଯାଉଛି ଯାହାର ଜୀବନ ଅଛି ଯିଏ ଜୀବନ ଦଉଛି ସେଥିପାଇଁ କ'ଣ କୁକୁର ଗୋଟେ ଜୀବ ମାଛ ଗୋଟେ ଜୀବ ପକ୍ଷୀ ଗୋଟେ ଜୀବ ସେ ଜୀବନ ତାଙ୍କର ଅଛି ଆଉ ସେ ଜୀବ ମାନେ କ'ଣ ସେ ପକ୍ଷୀଟା ଯେଉଁ ଜୀବ ସେ କି ଆତ୍ମାଟା ଆତ୍ମାର ଜୀବନ ଅଛି ଶରୀର ଜୀବନ ନାହିଁ ଜୀବଟାକୁ ରେଫର କାହିଁ କରାହଉଛି ଏଥିରେ ଆତ୍ମାଟା ଅଛି ସେ ଜୀବନ ଦଉଛି ସେ ପୁରା ଟୋଟାଲ ଶରୀରକୁ ଜୀବନଟା ଦଉଛି ଆଉ ଆତ୍ମା ଯେହେତୁ ଗୋଟେ ନିବାସ କରୁଛି ଆଉ ପ୍ରତ୍ୟେକ ଶରୀରର ତାର କର୍ମଫଳଟା ରହିଛି ତୁମେ ତାହେଲେ ଶରୀରଟାକୁ ନଷ୍ଟ କରିଦେଉଛ ସେ କର୍ମଫଳ ଭୋଗିବାରୁ ଜୀବାତ୍ମାଟା କର୍ମଫଳ ଭୋଗିବାରୁ ବଞ୍ଚିତ ହେଲା ସେଥିପାଇଁ ତୁମକୁ ଦୋଷୀ ହବ ଆଉ କେଉଁଠି ବଧ କଲେ ଦୋଷ ହବନି ଯଜ୍ଞରେ କ୍ଷତ୍ରିୟ ମାନେ ମୃତ୍ୟୁ ହେଲେ ସେଟା ଶାସ୍ତ୍ର ନିର୍ଦ୍ଦେଶ ରହିଛି ତା କର୍ମଫଳଟା ଏଠି ଖଣ୍ଡନ ହେଇଯାଉଛି ବୋଲି ସେଠି ଦୋଷ ଲାଗିବ ନାହିଁ ଆରେ ଭଗବାନ ନିୟମ ତିଆରି କରିଛି ବଡ ସୂକ୍ଷ୍ମ ଜିନିଷ ଗୁଡ଼ାକ ଆଉ ତେଣୁ ଏଠି ଭଗବାନ ସେ କଥା କହୁଛନ୍ତି ୟନମ୍ ବ୍ୟତି ହନ୍ତାରମ୍ ଯସ୍ୟେନମ୍ ମନ୍ୟତେ ହତମ୍ ମୁଁ ଆକୁ ହତ୍ୟା କଲି ସିଏ ତାର ମରଣ ହେଲା ଯିଏ ଏଟା ଭାବୁଛି ସେ କି ଜାଣେ ଉଭୟ ନ ବି ଜାଣିତ ସେ କି ଜାଣନ୍ତିନି ଆତ୍ମତତ୍ତ୍ୱ ବଡ ଭଗବାନ ଗୋଟେ ଚତୁରରୁ ତାର ସହିତ ପ୍ରବଚନ ବି ଦଉଛନ୍ତି ଆଉ ଫିଲୋସଫିକାଲି ବି କହୁଛନ୍ତି ଏଟା ଭୁଲ ବି କିଛି ଜିନିଷ ନୁହେଁ ସାଧାରଣ ଲୋକ ବୁଝିବା ଆଉ ତାହେଲେ ଆମେ ଯଦି ଛେଳିକି ମାରିଦେବି ମଣିଷଟାକୁ ମାରିଦେବି ଭାବିବୁ ମୁଁ ତ ମାରିନି ଆଉ କ'ଣ ଆଉ କ'ଣ ସତ ଆତ୍ମାର କଥା ଆଉ ଲୋକଟା ଯୋଉ ଗାଲୁଆ ଲୋକ ଯୋଉ ନାହାନ୍ତି ସେ କହିବେ ସବୁ ତ କରି କରାଉଥାଏ ମୁଇଁ ମୋ ବି ଅନ୍ୟ ଗତି ନାହିଁ ସେ ତ କୃଷ୍ଣ ସବୁ କରୁଛନ୍ତି ଆଉ କେତେ ପ୍ରକାର ଲୋକ ନା ଆମେ କ'ଣ କରୁଛୁ ସେ ତ ସବୁ କରୁଛନ୍ତି ଆଉ କେତେ ବିଚିତ୍ର ମଣିଷକୁ ଭଗବାନ ବୁଦ୍ଧି ଦେଇଛନ୍ତି କେତେ ପ୍ରକାର ପାଗଳା ଧନ୍ଦା କାହାକୁ କ'ଣ ତୁ ବୁଝେଇକି ଏଠି କାହାକୁ ତୁ କ'ଣ ବୁଝିବୁ ବୁଦ୍ଧି ଜ୍ଞାନ ଦେବୁ ସେ ମାଲିକ ଯେତେବେଳେ କାହାକୁ ସଦବୁଦ୍ଧ ଦେବ ତାର ଆସିବ ନା କିଛି ତୁମେ ବୁଝି ବୁଝେଇ ପାରିବନି ଆଉ ବିଶେଷ କରି ଏ ଯେଉଁ ସଂସ୍କୃତି ସଭ୍ୟତା ବର୍ତ୍ତମାନ ପଶିଆଇଲା ଏଥିରେ ସବୁ ଖାଇଦେବ କିଛି ରହିବ ଆଚ୍ଛା ବର୍ତ୍ତମାନ ସେ ଯୁକ୍ତି କରୁଛନ୍ତି ଏଇ ଶ୍ଳୋକରେ ଟିକାଟାକୁ ବଳଦେବ ଦେଉଛନ୍ତି ଯାହା ଲେଖିଛନ୍ତି ଉକ୍ତମ ବିନାଶିତମ ଦୃଢ଼ତି ଏ ଶ୍ଳୋକର ତାତ୍ପର୍ଯ୍ୟଟା କ'ଣ ହେଲା 19 ନମ୍ବର ଶ୍ଳୋକର ତାତ୍ପର୍ଯ୍ୟଟା କେବଳ ଏଇଥିପାଇଁ ରେଫର କରାଯାଉଛି ઉક્તમ વિનાશિતમ દૃઢાય, પૂર્વ શ્લોકર વિનાશી છે ના, અનાશી ન અપ્રમેય, વિનાશિત્વ આત્મા હોય અવિનાશી તાકુ દૃઢ કરુંછંતિ એ શ્લોકડા ને સ્ટ્રંગ પ્રૂફ દઉં, આત્મા હોય અવિનાશી તાકુ મારી પારવેનિ કે આત્મા જણક મારા ગોટે આત્મા આ ગોટે આત્મા મારા આ ગોટે આત્મા મૃત્યુવરણ કરીગલા, એભળી કઈ કિછી કહીપારે આત્મા જે મૃત્યુશીલ નુહે. ઉક્તમ વિનાશિત્વમ દૃઢ દૃઢયતિ એનમ ઉક્તમ સ્વભાવ આત્મનમ જીવ જો હંતારમ ખડગાદિના હિંસકમ વેતિ જશ્ચ તેન હતમ હિંસતિ મન્યતે તો તો ઉભો તો સ્વરૂપમ ન જાણેતા. ખડગાદિ દ્વારા સે જીવટાકુ મારીદેલા, આત્માટાકુ મારીદેલા, બા આત્મા ખડગ દ્વારા આ ગોટે આત્માકુ મારીદેલા, સેટા જે ઉભય ભાવુંચે ઉભય કે જાણતી નહીં. અતિ સૂક્ષ્મસ્ય ચૈતન્યસ્ય તસ્ય છેદન છેદન અસંભવાયન આત્માહંતિ ન હન્યતે. પ્રવચન દેખલે ને અતિ ખડગા દી દ્વારા મારી હવે અતિ સૂક્ષ્મ જીન્સ આ ચૈતન્ય ચેતના જીન્સડા આવ તો તમે કિછી ઇએ કરીપારવને તો તમે કિછી બધ કરી હવે. એતન મા હિંસા સર્વભૂતાની ઇત્યાદિ વાક્યમ દેહ વિયોગી પરમ વ્યાખ્યાતમ. એટલે વ્યાખ્યા કરાયની કે લખીદેલે માંસંગ સર્વભૂતાની, સેટા પ્રભાજ વ્યાખ્યા લગાવી માંસંગ સર્વભૂતાન પ્રબોદ કરેલ તા યાર અર્થ નથી, ગોટે જીવકા મારીદેવા, સેટા પ્રભાજ ભલ ભાવે વ્યાખ્યા કરી બુછે જે આત્માર વિનાશ અભિશાન અવિનાશિત્વકુ પરવર્તી શ્લોકરે ફુણી ચલાવે ફુણી કન્ટિન્યુ કલે કે ભગવાન શ્રી કૃષ્ણ અર્જુન પૂછુંછંતિ ન જાયતે મ્રિયતે વા કદાચિત નાયં ભૂત્વા ભવિતા ભવિતાન ભૂયઃ અજો નિત્યઃ શાશ્વતયં પુરાણો ન હન્યતે હન્યમાને શરીરે. આત્માર જન્મ નહીં વા મૃત્યુ નહીં, એપરી સમય નથીલા જેતેબળે તાહા નથીલા, પુણે એપરી સમય હેબોનિ જેતેબળે તાહા નથીબો, તા અજ શાશ્વત સર્વદા વિદ્યમાન અમર એવં પુરાતન અટે, શરીરર મૃત્યુરે તાહાર મૃત્યુ હોય. આત્માર નિત્ય આત્માર વિષય પ્રવચન ભાગવત કેત જગ્યા આત્માર 12 ગુણ આત્મા વિષય હિરણ્યકશિપુંગ પ્રવચન અછે, આત્મતત્વ વિષય પ્રવચન નારદ મુનિ અંગ્ર ઋષિ દેઇ કાકુ ચિત્રકેતુ વસુદેવ દેઇ કંસકુ, સે ગોટે બડ અદ્ભુત સબુ જેતે જેતે દીટા પ્રવચન કંસક પ્રવચન દિ આત્મતત્વ, હિરણ્યકશિપ દેઇ પ્રવચન આત્મતત્વ, હિરણ્યકશિપ આત્મતત્વ દેઇ એટ દી અત્યંત આસક્ત પુરુષ કે ચિત્રકેતુ અંગ્ર ઋષિ દે આત્મતત્વ. સે બાળક સે કહુ છે ના કસ્મિન જનની મહ્યમ પિતર માત્ર ભવન, તો પૂછાડુ નારદ અંગ્ર ઋષિ ઉઠ 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 તો બાપા મા કાંચન ઉઠા, સાંગે સે પ્રશ્ન કહું સે બાળક કસ્મિન જનની અહમ પિતર માત્ર ભવન જીવસ્ય દેહ માનસ કોણ ભૂલ્યો પિતા પ્રભુ દેવ કેવું જન્મ રહી અમર પિતા માતા, તો આપમાં આશ્ચર્ય ચિત્રકૃત આશ્ચર્ય હરી કેવું જન્મ રહી એ તાકુ જન્મ દેજી પુઓ બોલી કહીશ કોણ બોલી કસ્મિન જન્મ અહમ પિતર માત્ર ભવન, દેહ માનસ કર્મ જીવ દેહ ધારણ કરી ખાલી ચક્રરે ઘૂરુચી જથા ધાન ભાઈ સેઠી શ્લોક અછ કોણ સ્વર પાઇ કોણ ચિંતા કરુચ, ધાન ગછ કોણ હોય જે ધાનટા પકા હોય બર્તમાન કોણ હોય, અરે ધાન પૂરા પકાઈ દેલે સે તાર ગછટા મરિયા પૂર્વ કોણ કરુચી, અરે ધાન સૃષ્ટિ કરી દી જાઉ ના બીજટા રખી દીજ ના બીજ કોણ મરી જાઉં કે સ્વરટા સ્વર કોણ મરી જીવ, તો સ્વર નષ્ટ પૂર્વ આરુ પેલા છ બી સંસાર બી હોય સ્વર તો તાર સૃષ્ટિ કરી જાઉચી, સ્વર તુમે કોણ સ્વર પાઇ કઈ ચિંતા સ્વર સ્વર આ આત્મા સે જીન છોડા સુ સુંદર હર વ્યાખ્યા કરછન તથા શ્રુતેન વાલુકા સજુજ્યતે વિજુજ્યંતે તથા કાલેન દેહીનામ. જેભળી નદીર શ્રુતરે બાલુકા ગુડાક આસુછନ୍ତି કેତେବେଳେ ମିଶି ଯାଉଛନ୍ତି ଗୋଟେ ଜାଗାରେ ରହି ଯାଉଛନ୍ତି କେତେବେଳେ ଯଥା ସୟାତି ପ୍ରଜାତି ଶ୍ରୁତ ବେଗେନ ବାଲୁକା, କଣ ପୁଅ ପାଇଁ କାନ୍ଦୁଛ, ଆତ୍ମତତ୍ତ୍ୱ ବହୁତ ହେଭି ଜିନିଷ ନା, ଆଜିକାଲି ଲୋକ ତ ସ୍ୱର ତ ଟିକେ ଟିକେ ଜିନିଷକୁ କେତେକ ଅନ୍ଧାର ଲାଗୁଛି ମୁଁ ବଞ୍ଚିବି କେମିତି ଖାଲି ଏତିକି ଲାଗୁଛି, ଏତେ ବଡ଼ ସୃଷ୍ଟି ଏତେ ଜିନିଷ ରହିଛି ଭଗବାନ ଦେଇଛନ୍ତି, ଗୋଟେ ଲୋକର ମାନେ ଦିନକୁ 20-30 ଟଙ୍କା ହେଲେ ସେ କଣ ଖାଇଦେଲେ ଖାଇ ଅର୍ଣ୍ଣଭଣ୍ଡେ ସବଜି ଟିକେ ଖାଇଦେଲେ କ'ଣ ଆଳୁ ଟିକେ ବୁଢ଼ା ହେଇଗଲେ ଚଳିଗଲା, ରହିବା ପାଇଁ କେତେ ସେ ଗୋଟେ ଅଛି ସେ ଯୋଉ କ'ଣ ସେ ଆମର କୋରାପୁଟରୁ ମୁଁ ଜାଣିଛି ମହାବୁଜାର ଗାଁ, ଆଉ ପାହାଡ଼ ଫାହାଡ଼ ମୋତେ ଭଲ ଲାଗେ, ମୁଁ ତ ପ୍ରକୃତି ପ୍ରିୟ ଲୋକ, ବର୍ତ୍ତମାନ ତ ଭଗବାନ ମୋତେ ମୋ ଜୀବନକୁ ଅଲଗା ଆଡ଼େ ନେଇଗଲେ, ମୁଁ ପ୍ରକୃତିକୁ ଭଲ ପାଏ, ସବୁ ପାହାଡ଼ ଜଙ୍ଗଲ ଲୋକ ନଥିବେ କେଉଁଠି କଥା ବେଶୀ ନଥିବେ ମୋତେ ସେଠି ଭଲ ଲାଗେ, ବେଶୀ ଲୋକ ହଉ ହେଲା ତାର ତାଙ୍କର ସେ ଅଛି ସେଇଟା ଗୋଟେ ଷ୍ଟେସନଟା, ସେଠି ଦିନରେ ବୋଧେ 4 ଖଣ୍ଡ ଲୋକ ଉଠନ୍ତି ମାନେ ଷ୍ଟେସନ ଗୋଟେ, 4 ଜଣ ଲୋକ ଯାଉଥିବେ କି ଆଉ ଲୋଉଥିବେ, ସେଠି ଯେତିକି ଘର ଅଛି ମୁଁ ନା ମୁଁ ସେଠି ବସେ, ମୁଁ କହିଲା ଏଇଠି ତ ସାର ଜୀବନଟା କଟିଯିବ, ବାବାଜୀ କହୁଛି କ'ଣ ଖାଇବାକୁ ମିଳିବ, ଜଣେ ଲୋକ ଯଦି ଗାଁରେ କେଉଁଠି ଟିକେ ମାଗି ମାଗି ଚାଉଳ ଖଣ୍ଡେ ପାଇଗଲା ସେଇଠି ସେଇଠି କାଠ ବି ସେଠି ପଡ଼ିଛି, ଆଉ ସେଠି ଯେତେ କ୍ୱାର୍ଟର ରେଲୱେ କ୍ୱାର୍ଟର ସବୁ ଫାଙ୍କା ଅଛି, ଟିୱେଲ ବି ସେଠି ଅଛି, ତାର ପ୍ଲାଟଫର୍ମଟା ଏତେ ଆଉ ଏତେ ପରିଷ୍କାର ପରିଚ୍ଛନ୍ନ, କେତେ ଲୋକ ନାହାନ୍ତି ଆଉ ପାହାଡ଼ଟା ଆଉ ଗଛ ପୁରା ଭରି ହେଇଛି ଗଛ, ସୁନ୍ଦର ସୁନ୍ଦର ସବୁ ଟେବୁଲ ଚେୟାର କରିଦେଇଛନ୍ତି ଗଭର୍ଣ୍ଣମେଣ୍ଟ, କିଏ ହେଇଯାଉଛି 5 ଲୋକ କି ଟିକେଟ୍ କରି ଯାଆନ୍ତିନି କି କିଏ ଆସନ୍ତିନି, ସେ କାଠ ବୋହିକି ନିଅନ୍ତି କିଏ ଜୟପୁରକୁ, ମୁଁ କହିଲି ଏଇଠି ଯଦି ଜଣେ ବାବୁଜୀ ରହିବେ ବି ସେ ଜୀବନ କଟିଦେବ, ମଣିଷ ଗୋଟେ ଖାଇବାର ଅଛି ନା ଆଉ କ'ଣ କ'ଣ ଏତିକି ଗଣ୍ଡେ ଖାଇଦେଲା ତାର ଗଲା ବଞ୍ଚିଗଲା, ସଂସାରଟା ଯେତେ ଜଣେ ଗୋଟେ ଲୋକ କରୁଛି ତାର ବହୁତ କିଛି ରିକ୍ୱାୟାରମେଣ୍ଟ ରହିଯାଉଛି, ଆଉ ସଂସାର ପୁଣି କରିଦେଲା ପରେ ବାହାରିବା ବାଟ ଆଉ ତାର ରଖିନି, ସଂସାରଟା ଏତେ ଜଟିଳ ହେଇଗଲାଣି, ସେ ନିଜେ କ'ଣ କରୁଛି ସେ ଲେଖିଲେ କିଏ ଦଶମ କେଉଁ ସ୍କନ୍ଦ ରହିଲା ଏଟା ଅଜାଣି ଚରିତ ବୋଧେ କୋଷକାର ଏବ ଆତ୍ମନ କର୍ମଣା ଆଚ୍ଛାଦ୍ୟ ମୁହ୍ୟନ୍ତି, ଅଜାଣିଲେ କୋଷାକାର ବି ବା ଆତ୍ମନ କର୍ମଣା ଆଚ୍ଛାଦ୍ୟ ମୁହ୍ୟନ୍ତି, କୋଷାକାର ମାନେ କ'ଣ ଯୋଉ ଟସର ଟସର ପୋକ ଭଳିଆ, ଟସର ପୋକ ତାର ନିଜ ବସା କରିକି ନିଜ ବାଟକୁ ବନ୍ଦ କରିଦେଲା, ମଣିଷ କ'ଣ ନିଜ ସଂସାର କରିକି ନିଜ ରାସ୍ତାକୁ ବନ୍ଦ କରିଦେଉଛି, ଆଉ ନିଜ ବାହାରିଆ ରାସ୍ତା କାହିଁ ବାହାରିଆ ରାସ୍ତା, ସେ କାହିଁକି ବାହାରିଆ ରାସ୍ତାଟା କରିପାରୁନି, ଆତ୍ମଚେତନା ଜାଣିଲାନି ଆଉ ସରର ସରର କାମଟା କହିଲା, ସରରଟା ଏମିତି ଜିନିଷଟା ଏକ୍ସପାଣ୍ଡ କରିକି ଯିବ, ଆଉ ତୋର ଗୋଟେ ସ୍ତ୍ରୀର ପ୍ରୋବ୍ଲେମ ବାହାରିବ, ତାପରେ ପୁଅର ପ୍ରୋବ୍ଲେମ, ତାପରେ ନାତିର ପ୍ରୋବ୍ଲେମ, ଘରର ପ୍ରୋବ୍ଲେମ, ନିଜର ପ୍ରୋବ୍ଲେମ, ସେ ସମସ୍ତ ପ୍ରୋବ୍ଲେମ ସରିଲେ ନିଜର ପ୍ରୋବ୍ଲେମ ଆସିଯିବ, ନା କ'ଣ ଭାବିଲେ ଉଚ୍ଚ କି ନାହିଁ, ସମସ୍ତଙ୍କ ଚିନ୍ତା ବର୍ତ୍ତମାନ ତୁମ ମୁଣ୍ଡରେ ବାହାରିଛି, ସମସ୍ତ ପ୍ରୋବ୍ଲେମ ସେଇଟା ତାପରେ ତୁମର ପ୍ରୋବ୍ଲେମ କ'ଣ, ଏଇଟା ଧରିଲାଣି କ'ଣ ପେଟ ଘାସ ହେଲା ଆଣ୍ଠୁ ଧରିବ, ପୁଣି ନିଜ ପ୍ରୋବ୍ଲେମ, ଆଚ୍ଛା ଯେତିକି ଗଲା ଦିନ କାହା ପାଇଁ ସଂସାର ପାଇଁ, ପୁଣି ନିଜ ପାଇଁ ଚାଲିଛି ସମସ୍ତଙ୍କର ଏଇଟା, ଆଉ ଏଇଟା ଯୋଉ କୋଷାକାର ଭଳିଆ ଆଉ କ'ଣ ଟସର ପୋକ ଭଳିଆ, ଆଉ କର୍ମଣା ଆଚ୍ଛାଦ୍ୟ ମୁଇଛନ୍ତି, କର୍ମଟା ଏତେ ଜଟିଳ ଯଦି ତୁମେ ସାଧୁସଙ୍ଗ କରିକି ନିରାସକ୍ତ ନ ରହିପାରିଲ, ଆତ୍ମଚେତନା ଜାଗ୍ରତ ନ କରିବାର, ସେ କର୍ମ ଦ୍ୱାରା ଜାଲରେ ତୁମେ ଛନ୍ଦି ହେଇଯିବ, ବାହାରି ପାରିବନି ଆଉ ସେ ଟସର ପୋକ ଭଳିଆ, ଆଉ କର୍ମଣା ଆଚ୍ଛାଦ୍ୟ ମୁଇଛନ୍ତି, ମଣିଷର ଏତେ କିଛି ଆବଶ୍ୟକ ନଥିଲା, ଏ ଲୋକ ଗୁଡାକ ମୁଁ ଦେଖିଛି ଯୋଉ ଗରିବ ଲୋକମାନଙ୍କର, ସେ ତାଙ୍କ ଘର ଯୋଉ ସେ ମାନେ ଘର ବୋଲି ତାଙ୍କର ଇଏ ନଥିଲା କ'ଣ ୱାଲ୍ କିଛି ନଥିଲା, ଚାଳ ଚାଳ ଘର, ଚାଳ ଘର ସେଇଠି ରୋଷେଇ କରନ୍ତି, ସେ ରୋଷେଇ କରି ଆସି କୁକୁର ତାର ସେଇଠି ଶୋଇବ, ସେ ତାର ସେ ଉପରେ ଶୋଇଥିବେ, ବାଡ଼ି ଖଣ୍ଡ ରଖିଥିବେ କୁକୁରଟା ଗୋଡ଼େଇ ଦେଉଥିବେ, ହେ ମୋ ଛୁଆ ପିଲା ଶୋଇଛନ୍ତି ଏଇଠି ଆସିକି ଶୋଇଛି, ପଳା କୁକୁରଟା କେମିତି କଥା ହେଲା ଭଳିଆ ଗୋଡ଼େଇ ଦେଉଥିବେ, ସେଇଠି ତୁମ ଘର ପଛରେ ଯୋଉ ରହିଛନ୍ତି ଲୋକ, ତମ କ'ଣ ଫ୍ଲାଟ କରି ରହିଛନ୍ତି, ହେ ପାଣି ପାଣି ଯାଇ ବସି ବସି କେମିତି ରହୁଛି, ଦେଖିଲୁ ତାଙ୍କର ସେଠି, ସେ ସକାଳୁ ଆମେ ସେଠି ରହିଲା ଦେଖେ, ସକାଳୁ ଚାଲି ଆସିବେ ନା ସନ୍ଧ୍ୟା ବାଜିବା ପୂର୍ବରୁ ଆସିକି ସେଠି ଟିକେ ରୋଷେଇ କରିଦେବେ, ପୁଣି ହାଣ୍ଡି ଟିକେ ନେଇ ପଳେଇବେ, ଆମର ଗ୍ୟାସ ଚାଲିଛି, ଗ୍ୟାସ ଚାଲିଛି, ପ୍ରେସର କୁକର ସିଟି ଚାଲିଛି, ଗ୍ୟାସ ତାର ସୁ ଗ୍ୟାସ ଚାଲିଛି, ପ୍ରେସର କୁକର ଚାଲିଛି, ଗ୍ରାଇଣ୍ଡର ଚାଲିଛି, ଖାଲି ଘୁଙ୍କୁ ଖାଲି ଖାଇବାଟା ଘୁଙ୍କୁ ଚାଲିଛି, ଆସି ଗରିବ ଲୋକ ଦେଖୁନା, ସେ କେତେବେଳେ ରୋଷେଇ କରିଦେବି ମୁଁ ଜାଣିନା, ସେ ତାଙ୍କ ତାଙ୍କ ଘରେ ଦେଲା ବେଳେ ସେ ପଛ କରେ, ସେ କେତେବେଳେ ରୋଷେଇ କରନ୍ତି, ଖାଲି ମୁଁ ଦେଖେ ଯେ ମାଟି ଆସେ ସେ ପଛ ଘର ଲୋକଟା କେତେବେଳେ ଖାଲି ଚୁଲି ଟିକେ ନିଆଁ ଜଳିବ, ତାର କ'ଣ କରିକି ଆଣି ସେ ଅନ୍ନରେ ଯଦି ଆଳୁ ପକେଇ ଦେଉଥିବ ତାର ସରିଲ ତୁମେ ସେ ରଖିଦେଉଛନ୍ତି, ସକାଳୁ ଉଠିକି ସେ ପଖାଳ ଖାଇଦେଲେ ଚାଲିଲେ, କାହିଁ ସେଭଳିଆ ବଞ୍ଚିବାର ଅଛି କ'ଣ, ଏତେ ଆଉ ଜୀବନଟା ସରଳ, ଆଉ ଏ କୋଷାକାର କୀଟ ଭଳିଆ ନିଜେ ନିଜେ କର୍ମଟାକୁ ଏତେ ମାନେ ସରଚେତନାଟାକୁ ଏତେ ଜଟିଳ କରିଦେଇଛନ୍ତି, କୌଣସି ମଣିଷ ବି ଏତେ ବର୍ତ୍ତମାନ କୌଣସି ମଣିଷ ବି ସଂସାର ତ୍ୟାଗ କରିବା ସହଜ ହେବନି, ଏ ବାନପ୍ରସ୍ତ ନବା ବ୍ରହ୍ମଚାରୀ ବରଂ ହେଇଯିବ ବାନପ୍ରସ୍ତ ହେଇପାରିବନି, ମୁଁ ମନା କରୁନା ଯେ ହେଇପାରିବନି, କିନ୍ତୁ ବହୁତ ଚ୍ୟାଲେଞ୍ଜେସ୍, କାହିଁକି ଇଏ ତ କାଦୁଅରେ ପଶିନି, ଯାହା ହେଲେ ଯାହା ଟିକେ ଲାଗିଛି ଝଡ଼ା ଝଡ଼ି କରିଦେଇକି ପଳେଇ ଆସିବ, ଆଉ ସେଠି ଏତେ କମ୍ପ୍ଲିକେସି ଲାଇଫ ହେଇଗଲାଣି ଯେ ତୁମେ ସରଳ ଜୀବନରେ ବଞ୍ଚିନଥିବ, ଏଇଟା ଏଇଟା ଅଷ୍ଟିୟର ଲାଇଫଟା, ବ୍ରହ୍ମସ୍ତି ଜୀବନଟା ଭାରି ତପ ଜୀବନଟା, ସନ୍ନ୍ୟାସଠୁ କଠିନ କଷ୍ଟମ ଜୀବନ, କାରଣ ସଂସାର ଭିତରେ ଥିଲେ ସେ ଛାଡ଼ିକି ଆସୁଛନ୍ତି, ତାର କୌଣସି ବଡି ରିଲେସନସିପ୍ ରହିବନି, କାହା ପ୍ରତି ଆସକ୍ତି ରହିବନି, ସକାଳୁ ଉଠିବ ବାନପ୍ରସ୍ତି ଯୁଆଡ଼େ ଚାହିଁବ, ଯୁଆଡ଼େ ଦିଗ ଦେଖା ହେଲା ଭାଗବତ ହିସାବରେ ସେ ସେଇ ଦିଗରେ ଯିବ, ଯାହା ମିଳିବ ସେ ଦିଗରେ ଖାଇବ, କାଲି ସକାଳୁ କୁଆଡ଼େ ଯିବ କିନ୍ତୁ ଭିକ ମାଗିବା ପାଇଁ କିଛି ନଥିବ, ରାତିରେ ଶୋଇଥିବ ତ ହାତ କ'ଣ ଟର୍ଚ୍ଚ ଲାଇଟ୍ ଥିଲା ନା କ'ଣ କିଛି ଥିଲା, ଶୋଇଗଲା ଉଠିଲା, ଉଠିଲା ପରେ ଯେଉଁ ଦିଗଟା ଦେଖା ହବ ସେ ଦିଗକୁ ଚାଲେ, ହଷ୍ଟେଲ ଲାଇଫ ସେଇଟା ସେମିତି ନାହିଁ, ଏ ତ ପ୍ରଭାସ ବ୍ୟବସ୍ଥା କରିଛନ୍ତି, ହେଲେ ବି ଜଣେ ଯଦି ନିରାଶକ୍ତ ନଥିବ ଗୃହସ୍ଥ ଜୀବନ, ସେ ବହୁତ ଆଟାଚ୍ଡ ତାକୁ ଭଲ ଖାଇବା, ଭଲ ରହିବା, ଭଲ ଜିନିଷ, ତାର ସବୁ ଷ୍ଟାଣ୍ଡାର୍ଡ, ଆଜିକାଲି ଗୋଟେ ଇଂଲିଶ ୱାର୍ଡ କହୁଛନ୍ତି ଷ୍ଟାଣ୍ଡାର୍ଡ, ଆମର ଷ୍ଟାଣ୍ଡାର୍ଡ ଆସୁ, ତମେ ଷ୍ଟାଣ୍ଡାର୍ଡ କରୁଥିଲ, ତୁମେ ଷ୍ଟାଣ୍ଡାର୍ଡ ଏଠି ଆଉ ଏଠି ଷ୍ଟାଣ୍ଡାର୍ଡ ଦେଖୁଥିବ, ତମେ ଦିନ ଚାଲିବ, ଆଉ ଆଉ ଭଜନ କ'ଣ କରିବ, ଭଜନର ଷ୍ଟାଣ୍ଡାର୍ଡ ଦରକାର, ବଞ୍ଚିବାର ଷ୍ଟାଣ୍ଡାର୍ଡ ନାହିଁ, ସେଗୁଡ଼ା ଶିଖିନାହାନ୍ତି, ରାଜାଘର ଛୁଆ ଗୋସ୍ୱାମୀ ମାନେ ବୃକ୍ଷ ତଳ ରହିଲେ ଆଉ ବଞ୍ଚିବାର ଷ୍ଟାଣ୍ଡାର୍ଡ, ଆମକୁ କ'ଣ ପାଠ ପଢ଼ୁଛୁ, ଆମେ ଏଇ ଘର ଛୁଆ ଆମେ ଏଇ ପାଠ ପଢ଼ୁ, ସେଗୁଡ଼ା ଯାହାକୁ ପାଠ ପଢ଼ିବା, ଯିଏ ଦେଖିନି ସାଧୁଗୁରୁ, ଯିଏ ଶୁଦ୍ଧ ଭକ୍ତ ଦେଖିନି ତାକୁ ଯାଇ ପାଠ ପଢ଼ା, ପ୍ରଭୁପାଦ ଏଠି ଭୋଗ ସେଣ୍ଟର ଗଲା, ଇସ୍କନ ଗୋଟେ ଷ୍ଟାଣ୍ଡାର୍ଡ, ଇସ୍କନର ଷ୍ଟାଣ୍ଡାର୍ଡ ରହିଛି ଭକ୍ତିର ଷ୍ଟାଣ୍ଡାର୍ଡ, ଇସ୍କନର ଷ୍ଟାଣ୍ଡାର୍ଡ ମାନ ତୁମ ପାଇଁ କରାଯାଇଛି, ଏଠି ହୋଟେଲ ତୁମେ ଆସିକି ଖାଇପିଇକି ଭୋଗ କରିକି ରହିବ, ଇସ୍କନ ଷ୍ଟାଣ୍ଡାର୍ଡ ତୁମ ପାଇଁ ସେଇଟା କରାଯାଏ, ଇସ୍କନ ଷ୍ଟାଣ୍ଡାର୍ଡ ମାନେ ଭକ୍ତିର ଷ୍ଟାଣ୍ଡାର୍ଡ, ଇସ୍କନ ଷ୍ଟାଣ୍ଡାର୍ଡ ହେଲେ ଚାଣ୍ଡ ହରେ କୃଷ୍ଣ ଆଣ୍ଡ ବି ହାପି, ବାସ୍ ଗୋସ୍ୱାମୀ ମାନେ ଭିକର ରାସ୍ତା କଡ଼ ରହୁଥିଲା, ତୁମେ କାଲିକାର ଚାଲି ଆସୁଛନ୍ତି ନା, ଆମେ ଏମିତି ଚଢ଼ୁଥିଲୁ ଏମିତି କରୁଥିଲୁ, ସେଇଟା କ'ଣ ସେ ଜୀବନ ନାହିଁ, ସେଇଟା ତୁମେ କିଛି ପାରିବନି, ଆମେ ଦେଖିକି ଆସୁଛୁ ବାବା ଆଖି ଆଗରେ, ଆମ ଜୀବନରେ ଭଗବାନ ଭଗବାନ ନ ପାଇଲେ ମନ ଦୁଃଖ ହବନି, ଯିଏ ଭଗବାନ ଦେଖିଛନ୍ତି ସେଭଳିଆ ଲୋକ ଆମେ ଦେଖିଛୁ ଜୀବନରେ, କୋଟି କୋଟି ଟଙ୍କା ହାତରେ ଆଣନ୍ତି ଗୋଟେ ଦିନ ବି ସେ ଅନାନ୍ତି, ଆମେ ସଂସାର ବଡ଼ ବଡ଼ ନିରାଶକ୍ତ, ଆଉ ତାଙ୍କର କୃପାର ପ୍ରଭୁପାଦଙ୍କର ସ୍ଥିତି ଆମେ ବୁଝିପାରୁଛୁ, ଯାହାଙ୍କର ଶିଷ୍ୟ ଏଭଳି, ତାଙ୍କର ଗୁରୁ କେମିତି, କିଭଳିଆ ପ୍ରେମିକ ସେ, ଆଉ ନହେଲେ ବିଶ୍ୱରାଜ ଏତେ ବଡ଼ ଗୋଟେ ଯାହାକୁ ସେ ବଞ୍ଚଉଛନ୍ତି, ଗୋଟେ ସଞ୍ଜୀବନୀ ଦେଇଛନ୍ତି, ସଞ୍ଜୀବନୀ ମନ୍ତ୍ର ଭଳିଆ ବର୍ତ୍ତମାନ ଇସ୍କନଟା ଗୋଟେ ସଞ୍ଜୀବନୀ ଭଳିଆ, ରସାୟନ ଭଳିଆ ହବ ଭାଇ, ବଞ୍ଚିବ ମଣିଷଟା, କୃଷ୍ଣ ପାଇବାର ତ ଅଲଗା କଥା ଆଜ୍ଞା, ଲୋକ ଗୁଡାକ ସେଲ୍ଟର ନାହିଁ ବର୍ତ୍ତମାନ, ନିରାଶ୍ର ହେଇଗଲେଣି ଘର ସଂସାର ପରିବାର ଭିତରେ, ଆତ୍ମଚେତନ ନାହିଁ ଆଉ ପୁରା, ସେଠି ପ୍ରଭୁପାଦ ମୁଁ ବର୍ତ୍ତମାନ ବୁଝିପାରୁଛି କାହିଁକି ପ୍ରଭୁପାଦ ଘୁରି 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 କେବଳ ଆତ୍ମା କଥା ହିଁ କହୁଥିଲେ ସବୁବେଳେ, ସବୁବେଳେ ଖାଲି ସରର ଆତ୍ମା ବିଷୟରେ, ଏଟା ପୁରା ଇମ୍ପୋର୍ଟାଣ୍ଟ ଜିନିଷଟା ଆଉ, ଯେତେ ଫିଲୋସଫି ଜାଣିଲେ ଉଚ୍ଚ କଥା ଗୁଡ଼ା କହିଲେ କ'ଣ, ସେ ତ ଆତ୍ମଚେତନକୁ ଆସୁନି ମାନେ ସେ ଡିଫିଟ୍ ହେଇଯିବା, ପରାଭବ ତାପଦ ଅବୋଧ ଆତ୍ମ ଯାବତନା ଜିଜ୍ଞାସ ଆତ୍ମତତ୍ଵ, ଆତ୍ମତତ୍ଵ ଜିଜ୍ଞାସ କରୁନି ସେ ପରାସ୍ତ ହେଇଯିବ, ସେ ହିଁ ହେଉଛି, ତେଣୁ ଏଇଠି ଆତ୍ମତତ୍ଵ କଥା ଆରମ୍ଭ କଲେ, ନ ଯାଏ ଏତେ ମିଳେ ଦେବା କଥା ଅଛି, ଆତ୍ମାର କେବେ ସମୟ ନଥିଲା, ଆତ୍ମାର ଜନ୍ମ ନାହିଁ ବା ମୃତ୍ୟୁ ନାହିଁ, ଏପରି ସମୟ ନଥିଲା ଯେତେବେଳେ ତାହା ନଥିଲା, ପୁଣି ଏପରି ସମୟ ହେବ ନାହିଁ ଯେତେବେଳେ ତାହା ନଥିବ, ତା ଅଜ ଶାଶ୍ୱତ ସର୍ବଦା ବିଦ୍ୟମାନ ଅମର ଏବଂ ପୁରାତନ, ଶରୀର ମୃତ୍ୟୁରେ ତାହାର ମୃତ୍ୟୁ ହୁଏ ନାହିଁ, ପରମାତ୍ମାଙ୍କର ଅତି ସୂକ୍ଷ୍ମ ଅଂଶ ଅଣୁ ଆତ୍ମା ଗୁଣରେ ପରମାତ୍ମାଙ୍କ ସହ ସମାନ, ଶରୀରରେ ଯେପରି ପରିବର୍ତ୍ତନ ହୁଏ ତାହାର ସେପରି ପରିବର୍ତ୍ତନ ହୁଏ ନାହିଁ, ସେତେବେଳେ ଆତ୍ମାକୁ ସ୍ଥିର ବା କୁଟସ୍ଥ ବୋଲି କୁହାଯାଏ, ବେଳେବେଳେ ଆତ୍ମାକୁ ସ୍ଥିର ବା କୁଟସ୍ଥ ବୋଲି କୁହାଯାଏ, ଶରୀରରେ ଛଅ ପ୍ରକାର ପରିବର୍ତ୍ତନ ହୁଏ, ବଳଦେବ ବିଦ୍ୟାଭୂଷଣଙ୍କର ଟୀକାକୁ ପ୍ରଭୁପାଦ ସମ୍ପୂର୍ଣ୍ଣ ଭାବରେ ପ୍ରତିପାଦ କରିଛନ୍ତି, ଏହା ମାତୃଗର୍ଭରେ ଜନ୍ମଲାଭ କରେ, କିଛି କାଳ ରହେ, ବୃଦ୍ଧିପ୍ରାପ୍ତ ହୁଏ, କିଛି ସନ୍ତାନ ଉତ୍ପାଦନ କରେ, କ୍ରମରେ କ୍ଷୀଣ ହୁଏ ଏବଂ ଅବଶେଷରେ ବିସ୍ମୃତ ଗର୍ଭରେ ଲୀନ ହୁଏ, କିନ୍ତୁ ଆତ୍ମାର ଏ ପ୍ରକାର ପରିବର୍ତ୍ତନ ହୁଏ ନାହିଁ, ଆତ୍ମା ଜନ୍ମ ହୁଏ ନାହିଁ, ସେ ଏକ ଜଡ଼ ସ୍ୱର ଗ୍ରହଣ କରୁଥିବାରୁ ଶରୀରଟି ଜନ୍ମ ହୁଏ, ଆତ୍ମା ସେଥି ସହିତ ଜନ୍ମ ହୁଏ ନାହିଁ କି ମରେ ନାହିଁ, ଯାହାର ଜନ୍ମ ଅଛି ତାର ମୃତ୍ୟୁ ଅଛି, ତେଣୁ ଆତ୍ମାର ଜନ୍ମ ନାହିଁ, ତେଣୁ ତାହାର ଭୂତ ଭବିଷ୍ୟତ ଓ ବର୍ତ୍ତମାନ ନାହିଁ, ଆତ୍ମା ଚିର ବିଦ୍ୟମାନ ପୁରାତନ ଅଟେ ଏବଂ କେବେ ପ୍ରଥମେ ସୃଷ୍ଟି ହୋଇଥିଲା ତାର ଇତିହାସ ନାହିଁ, କେବଳ ଶରୀର ସମ୍ପର୍କରେ ଆମେ ଆତ୍ମାର ଜନ୍ମ ମୃତ୍ୟୁର ଇତିହାସ ଖୋଜୁ, ଶରୀର ଯେପରି ବୃଦ୍ଧି ହୁଏ ଆତ୍ମା ସେପରି ବୃଦ୍ଧି ହୁଏ ନାହିଁ, ତେଣୁ ତଥାକଥିତ ବୃଦ୍ଧ ବ୍ୟକ୍ତି ତାର ବାଲ୍ୟ କିମ୍ବା ଯୌବନରେ ଯେପରି ଭାବେ ଅନୁଭବ କରୁଥିଲା ସେହିପରି କରେ, ଶରୀରର ପରିବର୍ତ୍ତନ ଆତ୍ମା ଉପରେ କୌଣସି ପ୍ରଭାବ ପକାଏ ନାହିଁ, ବୃକ୍ଷ ପରି ବା କୌଣସି ଜଡ଼ବସ୍ତୁ ପରି ଆତ୍ମା କ୍ଷୀଣ ହୁଏ ନାହିଁ, ଆତ୍ମା ମଧ୍ୟ କୌଣସି ଉତ୍ପାଦନ ନାହିଁ, ଶରୀରର ଉତ୍ପାଦନ ହେଲେ ସନ୍ତାନ, ସେମାନେ ମଧ୍ୟ ଗୋଟିଏ ଆତ୍ମା ଅଟନ୍ତି, କେବଳ ଶରୀର ଯୋଗୁଁ ସେମାନେ କୌଣସି ବ୍ୟକ୍ତିର ସନ୍ତାନ ରୂପେ ପ୍ରତୀତ ହୁଅନ୍ତି। ଆତ୍ମାର ବିଦ୍ୟମାନତା ଯୋଗୁଁ ଶରୀର ବୃଦ୍ଧି ଲାଭ କରେ, କିନ୍ତୁ ଆତ୍ମାର ସନ୍ତାନ ନାହାନ୍ତି କିମ୍ବା ପରିବର୍ତ୍ତନ ନାହିଁ। ତେଣୁ ଆତ୍ମା ଶରୀରର ସର୍ବବିଧ ପରିବର୍ତ୍ତନ ଠାରୁ ମୁକ୍ତ। ଆମର ଏଇଟା ଆତ୍ମଧର୍ମ, ଆଉ ସେ ନେଇକି ଜାତି, ଏ କେଉଁ ଜାତିର ଲୋକ, କେଉଁ ଜାତିର ଲୋକ, ଇଏ ବ୍ରାହ୍ମଣ କି କ୍ଷତ୍ରିୟ କି ବୈଶ୍ୟ କି ଶୂଦ୍ର ବୃଦ୍ଧ କି ସ୍ତ୍ରୀ, ଏମିତି ଅଲଗା ବର୍ଣ୍ଣାଶ୍ରମ ଧର୍ମ, ଯୋଉ ଆମର ବର୍ଣ୍ଣାଶ୍ରମ ଧର୍ମ ବୈଦିକ ଧର୍ମରେ ସ୍ତ୍ରୀ, ସ୍ତ୍ରୀମାନଙ୍କୁ ଦେଖା ଦିଆଯିବନି, ସ୍ତ୍ରୀମାନେ ପ୍ରତିସେବା କରିବେ, ସ୍ତ୍ରୀମାନେ ଆଗରୁ କ'ଣ ଯେଉଁ ତୀର୍ଥକୁ ଯିବେ ସବୁ କ'ଣ କୁହନ୍ତି, ଏଇଟା ଯାଆନ୍ତି ମୁଁ ଚାରିଟା ଚାରିଟା ଚାରିଧାମ ଏପଟେ ଯାଆନ୍ତି, ଯାଇଛୁ କେବେ ଚାରିଧାମ, ଆଉ କ'ଣ ଆଉ କିଛି ତ କରୁନ, ଆଉ ଯାହା ନ କରୁଛ ପାଇଯିବ ଯଦି ନାମଟା କରିବ, ସବୁଟା ଏଇ ନାମରେ ରହିଲେ ଭଗବାନ ଦେଲେ, ଆଉ ଚାରିଧାମ ନ କର ପାଇବ ସବୁ ତୋର ଏଥିରେ, ଆଉ ଚାରିଧାମ ଏକୁଟିଆ କରନ୍ତିନି, ଜାଣିଛ ନା ନାଇଁ। ଇ ଭାଇ ଲୋକ ଗୁଡାଙ୍କ ଗାଁ ଲୋକ ବୁଝିଲେ ମୁଣ୍ଡ ଖରାପ ହେଇଯିବ, କହିବା କି ମୁଁ ଏକାଦଶୀ କରିବି, ମୋ ସ୍ୱାମୀ କରୁନାହାନ୍ତି ମୁଁ କରିବି କି, କରିବେନି ମୋତେ ସ୍ୱାମୀ କରୁନାହାନ୍ତି ଉପବାସ ମୁଁ କରିବି କି, ଆଉ ସେ ତା ପୁରାଣ ପୁରାଣ ଯାହା ଅଛି ଆଉ ସେଇଆ, ଆଉ ସ୍ୱାମୀ ଯୋଉ ବ୍ରତ କରିବ ସେଇଟା କରିବ, ମୁଁ ଆଚ୍ଛା ସ୍ୱାମୀ ଆମିଷ ଗାଈ ନରକୁ ଗଲେ ତା ତୁ କ'ଣ କରିବୁ, ନରକୁ ଯିବୁ, ଆସି ତ ପଡ଼ିଛନ୍ତି ସେଇଟା ତା ବେଦ ଧର୍ମଟା ସେଇଟା କହୁଛି ତାଙ୍କୁ, ଆଉ ବର୍ଣ୍ଣାଶ୍ରମ ଆମର ଏଇଟା ଆତ୍ମ ଧର୍ମଟା, ଆମର ଏଇଟା ଆତ୍ମା, ସେ ସ୍ତ୍ରୀଟା ହେଲେ ବି ଏଇଟା ଆତ୍ମା, ଝିଅଟା ହେଲେ ବି ଆତ୍ମା, ପୁରୁଷଟା ହେଲେ ବି ଆତ୍ମା, ବୃଦ୍ଧଟା ହେଲେ ବି ଆତ୍ମା, ବ୍ରାହ୍ମଣ ହେଲେ ବି ଆତ୍ମା, ଏଇଟା ଆତ୍ମାଟା ଆତ୍ମା କଥାଟା। ଆଉ ଆତ୍ମାର କ'ଣ ଚାହୁଁଛି ବର୍ତ୍ତମାନ ଆତ୍ମାଟା, କାହିଁକି ନାରୀ ପୁରୁଷ ଶୂଦ୍ର ବ୍ରାହ୍ମଣ କି ଭେଦରେ କାହିଁ ଦେଖା, ଆତ୍ମାଟା ଚାହୁଁଛି ବର୍ତ୍ତମାନ ପରମାତ୍ମାଙ୍କର ଭଜନ କରିବା ପାଇଁ, କୃଷ୍ଣଙ୍କୁ ଡାକିବା ପାଇଁ। ସେଥିପାଇଁ ତାଙ୍କୁ ଆଚାର୍ଯ୍ୟମାନେ ସବୁ ଶରଣ ଦେଇଛି, ନାଟା କ'ଣ ଦେଶ ସେବା ନା ଜାତି ସେବା ନା ବନ୍ଧୁବାନ୍ଧବ ସେବା, ସାଧାରଣ ମାନବ, ଏଇଟା ସେମିତି ନାହିଁ, ଏଇଟା ଏଇଟା ଆତ୍ମାର ଜିନିଷ, ଆତ୍ମା ଚାହୁଁଛି ପରମାତ୍ମାଙ୍କ ସାଙ୍ଗରେ ଯୁକ୍ତ ହେବା ପାଇଁ, ସେଥିପାଇଁ ସବୁ ଆଉ ଆତ୍ମା ଦୃଷ୍ଟିରୁ ଦର୍ଶନ କରନ୍ତି ଆଚାର୍ଯ୍ୟମାନେ। ଆଉ ଏଇ ବରଦ ବିଦ୍ୟାଭୂଷଣଙ୍କର ଅର୍ଥ ଜାୟତେ ଅସ୍ତି ବର୍ଦ୍ଧତେ ବିପରୀମତେ ଅପକ୍ଷୀୟତେ ବିନଶ୍ୟତି ଇତି ଯାସ୍ୟାଦି ଉକ୍ତମ ଷଡ଼ବିକାର ରାହିତ୍ୟେନମ୍ ପ୍ରାକ୍ ଉକ୍ତମ ନିତ୍ୟୋତ୍ତମ ଦୃଢ଼ୟତି। ଆଚ୍ଛା, ଏ ଶ୍ଳୋକ ସହିତ ପୂର୍ବ ଶ୍ଳୋକ ଅବିନାଶୀ ଅପ୍ରମେୟମ୍ ଆତ୍ମା ନିତ୍ୟ, ଏ ସବୁ ସେ ସେହିଟାକୁ ପ୍ରତିପାଦନ କରିବି, ସବୁ ଶ୍ଳୋକ କୁହାଯାଉଛି, ଆହୁରି ଦୃଢ଼ କରୁଛନ୍ତି। ପୂର୍ବ ଶ୍ଳୋକରେ କହିଲେ ଆତ୍ମା କିଏ ହତ୍ୟା କରିପାରିବେନି, କି ଆତ୍ମା କାହାକୁ ଅସ୍ତ୍ରଧାରୀ ହତ୍ୟା କରିପାରିବେନି, ପୁଣି ଆକୁ ଆହୁରି ଦୃଢ଼ କରୁଛନ୍ତି, କହିଲେ ନା ପ୍ରାକ୍ ଉକ୍ତମ ନିତ୍ୟୋତ୍ତମ ଦୃଢ଼ୟତି, ପୂର୍ବରୁ କୁହାଯାଇଥିବା ଆତ୍ମାର ନିତ୍ୟତ୍ୱକୁ ବର୍ତ୍ତମାନ ଦୃଢ଼ କରାହଉଛି। ଆତ୍ମାର ଏ ଛଅ ପ୍ରକାର ବିକାର ନାହିଁ, ମାତୃଗର୍ଭରେ ଆସିବା, ଜନ୍ମ ହେବା, ବୃଦ୍ଧି ହେବା, କିଛି ସୃଷ୍ଟି କରିବା, ତାପରେ କ୍ଷୟ ହେବା, ତାପରେ ବିନାଶ ହେଇଯିବା, ଏସବୁ ନାହିଁ ଆତ୍ମା, ଯାହା ପ୍ରଭୁପାଦ ମହାଦେବ ରଚନା କରିଛନ୍ତି। ନ ଜାୟତେ ଚ ଅର୍ଥେ ବା ଶବ୍ଦେ ନ ଜାୟତେ ଇତି ଚ ଅର୍ଥେ ବା ଶବ୍ଦେ ଚ ନ ଜାୟତେ ମିଳିଅନ୍ତେ ବା କ ଜାତି ଚ ଅର୍ଥେ ବା ଶବ୍ଦ, ଏଠି ବା ଶବ୍ଦକୁ ଚ ଅର୍ଥରେ ନେବାକୁ ପଡ଼ିବ। ନ ଜାୟତେ ଇତି ଅୟମ ଜୀବ କଦାଚିତ କାଳେ ଜାୟତେ ନ ମିଳିଅନ୍ତେ ଚେତ, ଏଠି ଜୀବ ଲେଖୁଛନ୍ତି ନା, ଆଉ ଜୀବ ଏ ଜୀବ କେବେ ପୂର୍ବ ସେ ଲେଖିଲେ ନା କେବେ ଜୀବ ଜନ୍ମ ହେଇଛି, ଆ ସରି ଆତ୍ମା କେବେ, ସେଟା କିଛି କହିହବ ନାହିଁ, ସେ ଟ୍ରାକ୍ କରିହବ। ଆୟମ ଜୀବ କଦାଚିତ ଅପି କାଳେ ଜାୟତେ ନ ମ୍ରିୟତେ ଚେତି ଜନ୍ମ ବିନାଶ ପ୍ରତିଷେଧ, ପୂର୍ବ ସେ ରଚନା କରୁଛନ୍ତି, ଯାହାର ଜନ୍ମ ଅଛି ତାର ମୃତ୍ୟୁ ଅଛି। ଅୟମ ଜୀବ ଅୟମ ଆତ୍ମା ଜୀବ ଏ ଜୀବାତ୍ମା କଦାଚିତ ଅପି କାଳେ ଜାୟତେ ନ ମ୍ରିୟତେ, ଏମିତି ସମୟ ନଥିଲା ଯେତେବେଳେ ଜନ୍ମ ହେଇକି ମୃତ୍ୟୁ ହେଇଛି, ଇତି ଜନ୍ମ ବିନାଶୟ ପ୍ରତିଷେଧ, ଜନ୍ମ ଆଉ ବିନାଶକୁ ନିଷେଧ କରାଗଲା। ନ ଭୂୟ ଇତି ଅୟମ ଆତ୍ମା ଭୂୟମ ଅଧିକମ ଯାସ୍ୟା ତଥା ନ ଭବତି ଇତି ବୃଦ୍ଧେ ପ୍ରତିଷେଧ, ନ ଭୂୟମ ଇତି ଅୟମ ଆତ୍ମା ଭୂୟ ଅଧିକମ ଯାସ୍ୟା ତଥା ନ ଭବତି ଇତି ବୃଦ୍ଧେ ପ୍ରତିଷେଧ, କୁହାଯାଏ ନା ନ ଯାଏତେ ମିଳତି ବା କଥା ନ ଭୂୟ ଆଉ ଭବିତା ବୃଦ୍ଧ କେବେ ହବନି, ଯେ ସ୍ୱର ବୃଦ୍ଧ ହେଇଗଲେ ଯେ ଆତ୍ମା ବୃଦ୍ଧ ହବ ସେମିତି ନାହିଁ, ଏସବୁ ଦୃଢ଼ କରାହଉଛି ତାଙ୍କର ନିତ୍ୟତ୍ୱକୁ। କୃତ ଭୂୟ ଭବତୀ ଇତି ଅତ୍ର ହେତୁ ଅଜୋ ନିତ୍ୟମ। କିଭଳି ଏ କୃତ ଭୂୟ ନ ଭବତୀ, କାହିଁକି ବୃଦ୍ଧ ହୁଏ ନା ପ୍ରଶ୍ନ କରୁଛନ୍ତି। ଇତି ଅତ୍ର ହେତୁ କ'ଣ ଏହାର କାରଣ ନା ଅଜୋ ନିତ୍ୟ। ଇଏ ଅଜ, ଅଜ ମାନେ କ'ଣ ଯାହାର ଜନ୍ମ, ଅଜ ମାନେ ଜନ୍ମ ମୃତ୍ୟୁ ରହିତ, ଜନ୍ମ ରହିତ ନୁହେଁ, ଜନ୍ମ ମୃତ୍ୟୁ ରହିତ, ଜନ୍ମ ନାହିଁ କି ମୃତ୍ୟୁ ନାହିଁ। ଆଚ୍ଛା, ଉତ୍ପତ୍ତି ବିନାଶ, ଯୋଉ ଉତ୍ପତ୍ତି ବିନାଶ, ଯୋଗୀ ଖଲୁ ବୃକ୍ଷାଦି ଉତ୍ପତ୍ତି ବୃଦ୍ଧି ଗଛ ନଷ୍ଟ ଆତ୍ମାନସ୍ତୁ ତଦ ଉଭୟ ଅଭାବ ନ ବୃଦ୍ଧି ଇତ୍ୟର୍ଥ। ଯେମିତି ପୂର୍ବତ ବୃକ୍ଷ କଥା ରଚନା କରିଛନ୍ତି, ବୃକ୍ଷାଦିରେ ଯେମିତି ସୃଷ୍ଟି ହେଉଛି ବିନାଶ ହେଇଯାଉଛି, ସେଭଳି ଆତ୍ମାର ସେଭଳି ସୃଷ୍ଟି ହେଇକି ବିନାଶ ହେବାର ଜିନିଷ କିଛି ନାହିଁ। ଇତି ଶାଶ୍ୱତ ଇତି ଅପକ୍ଷୟସ ପ୍ରତିଷେଧ। ଶାଶ୍ୱତ ଦ୍ୱାରା
କୁହାଯାଇଛନ୍ତି ଶାଶ୍ୱତ,
ଅଜ ନିତ୍ୟ ଶାଶ୍ୱତ ଅପକ୍ଷୟ, ସେ ତା ନଷ୍ଟ ହେବେନି। ଶାଶ୍ୱତ ସର୍ବଦା ଭବତି ନ ଅପକ୍ଷୀୟତେ। ହଁ, ଶାଶ୍ୱତ ଦ୍ୱାରା କ'ଣ କୁହାହଉଛି, ଅପକ୍ଷୀୟତେ ନ ଅପକ୍ଷମ ଭବତି, ନଷ୍ଟ ହୁଅନ୍ତି ନାହିଁ। ପୁରାଣ ଇତି ବିପରିମାଣସ୍ୟ ପ୍ରତିଷେଧ। ପୁରାଣ ଶବ୍ଦ ଲାଗିଛନ୍ତି, ପ୍ରତିଶ୍ଳୋକକୁ ସେ ଅର୍ଥ କରୁଛନ୍ତି ନା, ଏ ପ୍ରତି ଶବ୍ଦକୁ ପୁରାଣ, ପୁରାଣ ମାନେ ପୁରାଣ ଇତି ବିପରିମାଣ ସେ ପ୍ରତିଷେଧ, ନଷ୍ଟ ହେଇକି ଆଉ ଥରେ ସୃଷ୍ଟି ହେଉଛି, ବିପରିମାଣ ହଉନି ସେ ପୁରାଣ, ଅନାଦିକାଳରୁ ସେମିତି ଅଛନ୍ତି। ଆଚ୍ଛା, ପୁରାପି ନରୁ ନ ତୁ କିଞ୍ଚିତ ନୂତନ ରୂପାନ୍ତର ଅଧିକ ନ ଲବ୍ଧମ। ପୁରାଣକୁ କହୁଛନ୍ତି ପୁରାଣରୁ ନ ତୁ କିଞ୍ଚିତ ନୂତନ ରୂପାନ୍ତର ମଧୁନା ଲବ୍ଧ। ଯେମିତି ଶରୀର ନଷ୍ଟ ହେଇଯାଉଛି ଆଉ ଗୋଟେ ନୂଆ ଶରୀର ଧରୁଛି, ଆତ୍ମା ସେଭଳି ପୂର୍ବରୁ ଗୋଟେ ଅଲଗା ରୂପରେ ଥିଲା ଆଉ ବର୍ତ୍ତମାନ ନୂଆ ରୂପରେ ହେଉଛି, ନାହିଁ ରୂପାନ୍ତର ତାର କିଛି ହୁଏ ନା। ତଦେବଂ ଷଡ଼ ବିକାର ଶୂନ୍ୟତ୍ୱତ୍ ଆତ୍ମାନ ନିତ୍ୟ। ଏ ଛଅଟା ଜିନିଷକୁ ଦେଖେଇଲେ, ଏ ଷଡ଼ ବିକାରଟାକୁ କେଉଁଠି କେଉଁଠି ଦେଖାଗଲା, ଏ ଶ୍ଳୋକରେ ଧରିବାକୁ ପଡ଼ିବ। ନ ଜାୟତେ ମ୍ରିୟତେ ନା ଭୂତ୍ୱା ଭବିତା ଭୂୟୋ ଅଜ ନିତ୍ୟ ଶାଶ୍ୱତ ପୁରାଣ, ଏତିକି ଦ୍ୱାରା ଏ ଶବ୍ଦ ଦ୍ୱାରା ଛଅଟା ବିକାରକୁ ଦେଖେଇଲେ, କାହା ଦ୍ୱାରା କ'ଣ ପ୍ରତିଷେଧ କରୁଛନ୍ତି, ଭୂୟ ଦ୍ୱାରା କ'ଣ କହିଲେ, ଆଉ କ'ଣ ଶାଶ୍ୱତ ଦ୍ୱାରା କ'ଣ କହିଲେ, ପୁରାଣ ଅର୍ଥର ଦେଖେଇଲେ। ଯସ୍ମାତ୍ ଇଦୃଶ ତସ୍ମାତ୍ ଶରୀର ହନ୍ୟମାନ ବି ସ ନ ହନ୍ୟତେ। ତସ୍ମାତ୍ ଶରୀରେ ହନ୍ୟମାନ ବି ନ ହନ୍ୟତେ, ଏଭଳି ସେ ଶରୀର ଭିତରେ ଥିଲେ ବି ଶରୀର ହତ୍ୟା ହେଇଗଲେ ବି ତାଙ୍କର ବଦ୍ଧ ହବନି। ତଥା ଚ ଅର୍ଜୁନ ଅୟମ ଗୁରୁହନ୍ତା ଇତି ବିଜ୍ଞାତ୍ୱମ୍ ଦୁଷ୍କର୍ତ୍ତେ ବିଭେଦତ୍ୱୟା ଶାସ୍ତ୍ରୀୟ ଧର୍ମଯୁଦ୍ଧମ୍ ବିଧେୟମ୍। ଅର୍ଜୁନ, ତୁମକୁ ତୁମେ ଯୋଉ ଭାବୁଛ, ଲୋକମାନେ କହିବେ ଅର୍ଜୁନ ହେଲା ଗୁରୁହନ୍ତା, ତୁମେ ଏଇଟା ଭାବି ଦଉଛ, ସେମିତି ଦୁଷ୍କୀର୍ତ୍ତି ହବ, କହିଲେ ଦୁଷ୍କୀର୍ତ୍ତି ଏତି ଅର୍ଜୁନ ଗୁରୁହନ୍ତା, ଅର୍ଜୁନ ଗୁରୁଙ୍କୁ ମାରିଦେଇଛନ୍ତି, ଗୁରୁବଦ୍ଧକାରୀ, ଏ ଦୁଷ୍କୃତିକି ତୁମେ ଚିନ୍ତା କରୁଛ, କିନ୍ତୁ ଯେଟା ଚିନ୍ତା କରୁନ ଏଇଟା ଶରୀରଟା, ତୁ ଭୀଷ୍ମ ଆତ୍ମାଙ୍କ ବଦ୍ଧ କରୁନ, ତ ଧର୍ମ ଯୁଦ୍ଧରେ ତୁମେ ଯୁକ୍ତ ନିଯୁକ୍ତ ହୁଅ। ଆଚ୍ଛା, ବର୍ତ୍ତମାନ ଶ୍ଳୋକକୁ ପୁଣି ବୁଲେଇବେ, ଏଠୁ ଆତ୍ମ ନିତ୍ୟତତ୍ତ୍ୱ କହିଦେଇକି ଆହୁରି ପ୍ରବତି ପାର ତାତ୍ପର୍ଯ୍ୟ ଲେଖିଛନ୍ତି ସବୁ। ନ ଜାୟତେ ମ୍ରିୟତେ ବା ବିପଶ୍ଚିତ୍ ନ ହନ୍ୟତେ ହନ୍ୟମାନ, ସେଟା କଠୋପୁରୁଷରୁ ଆଣିଛନ୍ତି, ଅଣରୁଣିଆନ ମହତ ମୟାନ କେଉଁ ପ୍ରକାର ସବୁ କଲେକ୍ସନ କରିଛନ୍ତି, ଏବଂ ବହୁତ ସୁନ୍ଦର ଉଦାହରଣ ପ୍ରବାଦ ଏଠି ଦେଇଛନ୍ତି। ଆତ୍ମା ଜ୍ଞାନମୟ ଅର୍ଥାତ୍ ସର୍ବଦା ଚେତନଶୀଳ, ଇଏ ତାଙ୍କର ମାନେ ତାଙ୍କର ନିଜର ବୈଜ୍ଞାନିକ ଭିତ୍ତିକ ଦର୍ଶନ ଦେଇଛନ୍ତି। ତେଣୁ ଚେତନା ହେଉଛି ଆତ୍ମାର ଲକ୍ଷଣ, ହୃଦୟରେ କେଉଁଠି ଆତ୍ମା ବିଦ୍ୟମାନ ଏହା ଅବଶ୍ୟ କେହି କଦାପି ବାହାର କରିପାରିବେନି। ଯେ ପ୍ରଶ୍ନ ପଚାରିଲେ ତା ଉତ୍ତର ହେଇଟି ପ୍ରବାଦ ଦେଇଛି, ହୃଦୟରେ କେଉଁଠି ଆତ୍ମା ବିଦ୍ୟମାନ, ହୃଦୟରେ ଅଛନ୍ତି କିନ୍ତୁ କେଉଁଠି ହୃଦୟରେ ଅଛନ୍ତି ସେଟା କିଏ ଜାଣିପାରିବେ, ପ୍ରବାଦ ଲେଖିଛନ୍ତି ହୃଦୟରେ କେଉଁଠି ଆତ୍ମା ବିଦ୍ୟମାନ ଏହା ଅବଶ୍ୟ କିଏ ଜାଣିପାରିବେନି, କହିପାରିବେନି, ବାହାର କରିପାରିବେନି। ତାହା ହେଲେ ବି ଚେତନାର ବିଦ୍ୟମାନ ଯୋଗୁଁ ବ୍ୟକ୍ତି ଆତ୍ମାର ବିଦ୍ୟମାନ କଥା ବୁଝିପାରିବ। ବେଳେବେଳେ ଆକାଶ ମେଘୁଆ ହୋଇଥିବାରୁ ଆମ୍ଭେମାନେ ଆକାଶରେ ସୂର୍ଯ୍ୟଙ୍କୁ ଦେଖିପାରୁନାହୁଁ, କିନ୍ତୁ ସୂର୍ଯ୍ୟାଲୋକ ବରାବର ରହିଛି ଏବଂ ସେଥିଯୋଗୁଁ ଆମେ ବୁଝିପାରୁଛେ ଯେ ବର୍ତ୍ତମାନ ଦିବସ ଅଟେ। ବଡ଼ି ସକାଳେ ଯେତେବେଳେ ଆମେ କିଛି ସୂର୍ଯ୍ୟଲୋକ ଆକାଶରେ ଦେଖୁ, ସେତେବେଳେ ଆମେ ବୁଝିପାରୁଛେ ସୂର୍ଯ୍ୟ ଆକାଶରେ ଅଛନ୍ତି ବା ସୂର୍ଯ୍ୟ ଉଦୟ ହେଲେଣି। ଠିକ୍ ସେଭଳି ମାନବ ହେଉ ବା ମାନବ ଇତର ପ୍ରାଣୀ ହେଉ, ଯେତେବେଳେ ଆମେ ସେ ଶରୀରରେ କିଛି ଚେତନା ଦେଖିବାକୁ ପାଉ, ସେତେବେଳେ ଆମେ ବୁଝିପାରିବା ଯେ ଶରୀରରେ ଆତ୍ମା ବିଦ୍ୟମାନ। ପ୍ରଭୁପାଦ କେତେ ସୁନ୍ଦର ଦ୍ୱାରା ସରଳ ଭାଷା ବୁଝିଲେ, ଆତ୍ମତତ୍ତ୍ୱ ଉପରେ ଏତେ ସୁନ୍ଦର ଭାବରେ, ସାର୍ଟ କଥା, ଓକିଲ କଥା, ଘର କଥା, ଗାଡ଼ି କଥା, ଏତେ ଶହ ଶହ ଉଦାହରଣ ଥୋଇଦେଇଛି। ଯେତେବେଳେ ଆମେ ଚେତନାଟା ଦେଖୁଛୁ ମାନେ ଏଇଟା ଆତ୍ମାର ବିଦ୍ୟମାନତା ଅଛି। ଆତ୍ମାର ଏ ଚେତନା ପରମାତ୍ମାଙ୍କର ଚେତନା ଠାରୁ ଭିନ୍ନ, କାରଣ ପରମ ଚେତନାଙ୍କର ଭୂତ, ଭବିଷ୍ୟତ, ବର୍ତ୍ତମାନ ସମସ୍ତ ଜ୍ଞାନ ଥାଏ, କିନ୍ତୁ ଜୀବାତ୍ମାର ଚେତନା ଏସବୁ ଭୁଲି ଯାଇଥାଏ। ସେ ଆମେ ଭୁଲି ଯାଇଛେ ନା, ପୂର୍ବଜନ୍ମରେ କ'ଣ ଥିଲେ କିଛି ଜ୍ଞାନ, ମୋର କାହିଁକି ଦଶା ହେଇଛି, କାହିଁକି ଏ ଅବସ୍ଥା ହେଇଛି, ସେଟା ଜୀବାତ୍ମା ଜାଣିପାରିବେନି। ଯେତେବେଳେ ସେ ତାର ପ୍ରକୃତ ସ୍ୱଭାବ ବା ସ୍ୱରୂପ ସ୍ଥିତି ଭୁଲିଯାଏ, ସେତେବେଳେ ସେ କୃଷ୍ଣଙ୍କ ଶିକ୍ଷାରୁ ପରମ ଜ୍ଞାନାଲୋକ ବା ଶିକ୍ଷା ପ୍ରାପ୍ତ ହୁଏ। କିନ୍ତୁ କୃଷ୍ଣ ଭୁଲି ଯାଇଥିବା ଆତ୍ମା ପରି ନୁହନ୍ତି, ଯଦି ତାହା ହୋଇଥାନ୍ତା ତାହେଲେ କୃଷ୍ଣଙ୍କର ଭଗବତ ଗୀତା ବ୍ୟର୍ଥ ହୋଇଯାଇଥାନ୍ତା। ତାପରେ ସେ ଶ୍ଳୋକକୁ ଦେଇଛନ୍ତି, ଉଭୟ ଜୀବାତ୍ମା ଓ ପରମାତ୍ମା ଜୀବର ସର୍ବବୃକ୍ଷର ହୃଦୟ ମଧ୍ୟରେ ଅବସ୍ଥାନ କରୁଛନ୍ତି। ଯେଉଁ ବ୍ୟକ୍ତି ପରମାତ୍ମାଙ୍କ କୃପାରୁ ସମସ୍ତ ଭୌତିକ କାମନାରୁ ତଥା ଦୁଃଖ ସୁଖରୁ ମୁକ୍ତ, ସେହି ଆତ୍ମାର ମହାତ୍ମ୍ୟ ବୁଝିପାରିବ। ଏଇଟା ଧାତୁ ପ୍ରସାଦନ ମହିମାନ ଆତ୍ମାନ ତମ କୃତ ପଶ୍ୟତି ଶୋକୀ। ବହୁତ ସୁନ୍ଦର ଶ୍ଳୋକ ପ୍ରବାଦ କୃପା ଆଣିଛନ୍ତି, ଠିକ ନା। ଅଣୋର୍ଣିୟାନ ମହତୋ ମହିୟାନ ଆତ୍ମାସ୍ୟ ଜନ୍ତୁର୍ ନିହିତ ଗୁହାୟାମ, ନିହିତ ଗୁହାୟାମ କେଉଁଠି ଗୁହ ଭିତରେ ରହିଛି। ତମକୃତୁ ପଶ୍ୟତିବୀତ ଶୋକେ ଧାତୁ ପ୍ରସାଦାନ, ଧାତୁ ମାନେ ପରମାତ୍ମା, ମହିମାନମ ଆତ୍ମାନମ, ଏସବୁ ଅନୁବାଦ ଦେଉଛନ୍ତି। ଯାହାକୁ ପରମାତ୍ମା କୃପା କରିବେ ସେ ଭୌତିକ କାମନାରୁ ମୁକ୍ତ ହେଇକି, ଦୁଃଖ ସୁଖରୁ ମୁକ୍ତ ହେଇକି ଆତ୍ମତତ୍ତ୍ୱଟା ବୁଝିପାରିବ। ମାନେ କ'ଣ ବୁଝିବ, ସେ କଥା କହୁଛି। ଭଗବାନ କୃଷ୍ଣଙ୍କୁ ମଧ୍ୟ ଭଗବାନ କୃଷ୍ଣ ମଧ୍ୟ ପରମାତ୍ମାଙ୍କର ଉଦ୍ଭବ ସ୍ଥଳ। ପରବର୍ତ୍ତୀ ଅଧ୍ୟାୟ ମାନଙ୍କରେ ଏକଥା ଜାଣିବାକୁ ପଡ଼ିବ, ଅର୍ଜୁନ ହେଉଛନ୍ତି ଅଣୁ ଆତ୍ମା, ଯିଏକି ନିଜର ସ୍ୱରୂପ ସ୍ଥିତିକୁ ଭୁଲି ଯାଇଛନ୍ତି, ତେଣୁ ସେ କୃଷ୍ଣଙ୍କ ଠାରୁ କିମ୍ବା ତାଙ୍କର ଉପଯୁକ୍ତ ପ୍ରତିନିଧି ଗୁରୁଙ୍କ ଠାରୁ ଜ୍ଞାନଲୋକ ପ୍ରାପ୍ତ ହେବା ଦରକାର। ବର୍ତ୍ତମାନ ୟା ପରଠୁ ଏକୋଇଶ ନମ୍ବର ଶ୍ଳୋକ ଠାରୁ ପ୍ରବଚନକୁ କ'ଣ କରିବେ କହୁଛନ୍ତି, କ'ଣ ଏବଂ ତତ୍ତ୍ୱଜ୍ଞାନମାନ ଯୋଉ ଧର୍ମମ ବୁଦ୍ଧିଆ ଯୁଦ୍ଧେ ପ୍ରବର୍ତ୍ତତେ। ବର୍ତ୍ତମାନ ତତ୍ତ୍ୱଜ୍ଞାନ ପ୍ରଦାନ କରିବେ, ଏ ତ ଆତ୍ମାର ସ୍ଥିତିକି ସବୁ କହିଦେଲେ, କ'ଣ ଆତ୍ମାର ନେତୃତ୍ୱକୁ ପ୍ରତିବାଦ କରିଦେଲେ, ସର୍ବାତ୍ମା ପ୍ରଭେଦ ଦେଇଦେଲେ। ପ୍ରଥମେ ତତ୍ତ୍ୱଜ୍ଞାନ ପ୍ରଦାନ କରିବେ, ବଂଶା ଅଛି ଜୀର୍ଣ୍ଣ ଅଛି ଆରମ୍ଭ କରି, ଯାହା ଯୋଉ ଶୋକ ଇମ୍ପୋର୍ଟାଣ୍ଟ ଶ୍ଳୋକ କରିବେ ସବୁ ଆରମ୍ଭ କରିବେ। ନୈନମ ଚିନ୍ତନ୍ତି ଶସ୍ତ୍ରାଣୀ ଅଚ୍ଛେଦ୍ୟମ ଅକ୍ଲେଦେୟମ, ଏ ତତ୍ତ୍ୱଜ୍ଞାନ ସବୁ ପ୍ରଦାନ କରିବେ। ଯଥେଷ୍ଟ ଧ୍ରୁବ ତତ୍ତ୍ୱଜ୍ଞାନ ଆଶ୍ଚର୍ଯ୍ୟବତ ସବୁ ତତ୍ତ୍ୱଜ୍ଞାନ ଚାଲିବ ବର୍ତ୍ତମାନ ଖାଲି ଆତ୍ମା ପ୍ରତିବାଦ କରିବାକୁ। ତତ୍ତ୍ୱଜ୍ଞାନ ପ୍ରଦାନ କରିକି ପୁଣି ଅର୍ଜୁନ ପ୍ରଶ୍ନ ପଚାରିବେ, ଆଉ ଅର୍ଜୁନ ତ ଜ୍ଞାନୀ ଜିଜ୍ଞାସୁ, ସେ ପ୍ରଶ୍ନ ପଚାରିଥିବେ ସବୁ, ତାର ଉତ୍ତର ଚାଲିବ ଗୀତା ଏଭଳି। ହରେ କୃଷ୍ଣ ଶ୍ରୀମଦ୍ ଭଗବତ ଗୀତା କିଛି ଆସିଲା ପ୍ରଭୁ ପାଶ୍ରେ ଗୁରୁଦେବ କିଛି ନିତାଇ ଗୌର ପ୍ରମାଣ।